ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम् दशम स्कंद 32 अध्याय श्लोक 70। श्री भगवान उवाच, मिथो भजन्ति ये सख्यः, मिथो भजन्ति ये सख्यः, स्वार्थैकान्तोद्यमाहिते, स्वार्थैकान्तोद्यमाहिते, न तत्र सहृदं धर्मः, न तत्र सहृदं धर्मः, स्वार्थार्थं तद्धिनान्नथा, स्वार्थार्थं तद्धिनान्नथा। मिथो भजन्ति ये सख्यः, स्वार्थैकान्तोद्यमाहिते, न तत्र सहृदं धर्मः, स्वार्थार्थं तद्धिनान्यथा। श्री भगवान उवाच, मिथो भजन्ति ये सख्यः, स्वार्थैकान्तोद्यमाहिते, न तत्र सहृदं धर्मः, स्वार्थार्थं तद्धिनान्यथा। श्री भगवान उवाच, मिथो भजन्ति ये सख्यः, स्वार्थैकान्तोद्यमाहिते, न तत्र सहृदं धर्मः, स्वार्थार्थं तद्धिनान्यथा। श्री भगवान उवाच, मिथो भजन्ति ये सख्यः, स्वार्थैकान्तोद्यमाहिते, न तत्र सहृदं धर्मः, स्वार्थार्थं तद्धिनान्यथा। आमे आज अमर श्रीमद्भागवतम दशम स्कंद 32 अध्याय भगवान एवं गोपी मान कर पुनर्मिलन संबंध में आम श्रवण करुचे गत काल चली सीरीयली तेना गत काली आम जो विश्राम दे कथा को 16 नंबर श्लोक गोपी मान पचारती प्रश्न ये प्रश्नर उत्तर वर्तमान भगवान देवे गत काली आलोचना करते श्लोकटी भजतो अनु भजन्ति एक एक एतद् विपर्ययम् नोभयांश्च भजन्ति एक एतन्नो ब्रूहि साधवो। तीन प्रकार व्यक्ति अच्छा जड़े होती किए ना उपाधिक आम को जन भल पाइले आम भल पाइबा ये उपाधिक भल पाइबा आउ जन आज अच्छा निरुपाधिक भल पाती जन न भल न पाइले सी भल पाती ये निरुपाधिक आउ केत अच्छा औदासीन जे भल पाता न पाते सी किसी विषय किसी चिंता नहीं उदासीन तेणु गोपी मैंने प्रश्नर उत्तर थी मनर भाव था यही भाग भौतिक जगत जिते जीव अच्छा सब यही तीन टा कैटेगोरी व्यक्ति अच्छा तेणु आपण तुम्हें कौ कैटेगोरी जाऊ यूर सोपाधिक निरुपाधिक ना उदासीन यही तीन प्रकार व्यक्ति भितर तुम्हें कौन जाऊ आम जानाप चाहू तेणु भगवान प्रश्नर उत्तर देवे भगवान जानती कौन पर गोपी प्रश्न पचार तेणु प्रथम प्रश्नर उत्तर दौंस जो मैंने सुपाधिक जड़े अन्य जन भल पाइले सी भल पाती ये हूँ उपाधिक उपाधिक भल पाइबा तेणु भगवान से प्रश्नर प्रथम प्रश्नर उत्तर दौंसे मिथो भजन्ति ये सख्य विदित अभिप्राय उत्तर माह भगवान सब जानती कौन पर गोपी पचार सब भगवान जानती तेणु वर्तमान ये श्लोकटी कहे ए 17-22 ये 6 श्लोक भगवान ये प्रश्नर उत्तर देवे तेणु वर्तमान कौन हे सख्य सख्य संबोधन करसंदी ଅତ୍ୟନ୍ତ ନିଜର ବୋଲି ତାଙ୍କୁ ସମ୍ବୋଧନ କରୁଛନ୍ତି ଏ ସଖ୍ୟ। ଯେ ଜନା, ତୁମେ ଯେଉଁ କଥା କହୁଛ, ତିନି ପ୍ରକାର ବ୍ୟକ୍ତି ଅଛନ୍ତି, ତେଣୁ ତାଙ୍କ ଭିତରୁ ଯେଉଁମାନେ ମିଥ ପରସ୍ପର ଉପକାର ପ୍ରତିପକାର ପେକ୍ଷା, ଜଣେ ଜଣଙ୍କର ଉପକାର କଲେ ସେ ତାର ଉପକାର କରିବ, ଏ ମିଥ ଶବ୍ଦ ବ୍ୟବହାର କରାଯାଏ ସେଥିପାଇଁ। ତେଣୁ ଏଇଭଳି ଭାବରେ ଯିଏ ଭଜନ୍ତି ବା ତେ ଆତ୍ମାନମେବ ଭଜନ୍ତି ଇତି ଅର୍ଥ, ତେଣୁ ସେ ପ୍ରକୃତରେ ତାଙ୍କର ନିଜ ପାଇଁ ସେ ଜଣେ ତାଙ୍କୁ ଭଲ ପାଉଥିବାରୁ ବା ତାଙ୍କର ଉପକାର କରୁଥିବାରୁ ସେ ତାଙ୍କର ଉପକାର କିଛି କରୁଛନ୍ତି, ତେଣୁ ପ୍ରକୃତରେ ସେ ନିଜକୁ ହିଁ ଭଲ ପାଉଛନ୍ତି। ହି କାହିଁକି ନା ଯସ୍ମାତ୍ ତେ ସ୍ୱାର୍ଥ ଏକାନ୍ତ ଉଦ୍ୟମ, ସ୍ୱାର୍ଥ ଏକାନ୍ତ ଉଦ୍ୟମ, ସ୍ୱାର୍ଥେ କହିଲେ ସ୍ୱପ୍ରୟୋଜନେ ଏବ ଏକାନ୍ତ ନିୟତ ଉଦ୍ୟମ ଜୟସାନ୍ ତଥା ଉତା, ଆମର କ'ଣ ବେନିଫିଟ୍ ହେବ ସେଇଥିପାଇଁ ସେ ଯାହା କିଛି ବ୍ୟବହାର କରିବେ, ଇଏ ହେଉଛି ସ୍ୱାର୍ଥ ଏକାନ୍ତ ଉଦ୍ୟମ। ଅତୋ ହି ତଂ, ତେଣୁ ସିଏ ହେଉଛନ୍ତି ତେଷାଂ ଭଜନମ୍, ତେଣୁ ସିଏ ଯେଉଁ ତାଙ୍କର ଯେଉଁ ପ୍ରତିବଦଳରେ କିଛି କରୁଛନ୍ତି ବା ଭଲ ପାଉଛନ୍ତି ବା କିଛି ଭଜନ କରୁଛନ୍ତି, ଏ ସ୍ୱାର୍ଥ ସ୍ୱାର୍ଥାର୍ଥ ମେବ, ତାଙ୍କର ସ୍ୱାର୍ଥ ପାଇଁ ସେ କରୁଛନ୍ତି, ସ୍ୱପ୍ରୟୋଜନାର୍ଥ ମେବ, ନିଜର ଦରକାର ଅଛି ସେଥିପାଇଁ ସେ, ଯେହେତୁ ସେ ତାଙ୍କର କିଛି ଉପକାର କରୁଛନ୍ତି ତା ବଦଳରେ କିଛି ପ୍ରତିଉପକାର କରୁଛନ୍ତି, ତେଣୁ ନ ଅନ୍ୟଥା, ଏଥିରେ ଆଉ ଅନ୍ୟ କିଛି ତା'ର ନାହିଁ, ସେମାନଙ୍କର ନ ପରାର୍ଥ, ଅନ୍ୟ ପାଇଁ ଖାଲି ନିଃସ୍ୱାର୍ଥ ଭାବରେ ଭଲ ପାଇବାଟା ସେଇଟା କରୁନାହାନ୍ତି ସେମାନେ, ତେଣୁ ସେମାନେ ତତ୍ର ଭଜନେ, ତାଙ୍କର ଭଜନଟା ହେଉଛି କିଭଳି ଭାବରେ ନା ସହୃଦଂ ବା ପ୍ରେମ ଧର୍ମ ନହ, ଏ ପ୍ରକୃତ ଧର୍ମ ନୁହଁ, ଅସ୍ତି ଇତି ଶେଷ, ଏ ଧର୍ମ ନୁହଁ, ଏଇଟା ପ୍ରକୃତ ଧର୍ମ ନୁହଁ। ତେଣୁ ଏ ପ୍ରଥମ ଶ୍ରେଣୀର ବ୍ୟକ୍ତିମାନଙ୍କ ବିଷୟରେ ଭଗବାନ କହିଲେ। ତେଣୁ ଏଠାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାବାର୍ଥରେ କହୁଛନ୍ତି ଯେ ଉପକାର ପ୍ରତିଉପକାର ଅପେକ୍ଷା ଯେ ମିଥ ଭଜନ୍ତି ତେ ସ୍ୱାର୍ଥେ, ମୁଁ ତାଙ୍କୁ ସେ ମୋତେ କିଛି ଉପକାର କରୁଛନ୍ତି ତା ବଦଳରେ ଆମେ କିଛି ତାକୁ କରିବା ପ୍ରତିଉପକାର କରିବା, ତେଣୁ ଏଇଟା କେବଳ ସ୍ୱାର୍ଥ ସମ୍ବନ୍ଧିତ, ତଥା ତେ ସ୍ୱାର୍ଥପରା, ତେଣୁ ସେମାନେ ସ୍ୱାର୍ଥପର, ସ୍ୱପାଧି ପ୍ରୀତିମନ୍ତ କାମିନ ଏବ ଇତ୍ୟର୍ଥ, ସେ ଯଦି ଜଣେ ତାଙ୍କୁ ଭଲ ନ ପାଇଲେ ସେ ତାଙ୍କୁ ପଚାରିବେ ନାହିଁ, ତେଣୁ ଏମାନେ ହେଉଛନ୍ତି ସ୍ୱାର୍ଥପର। ଜୀବ ଗୋସ୍ୱାମୀ ତାଙ୍କର ଭାବାର୍ଥରେ କହୁଛନ୍ତି ସ୍ୱାର୍ଥେ ଅତ୍ର ସ୍ୱୟଂ ଦୁଷ୍ଟଂ ଅଦୃଷ୍ଟଂ ଚ ଭଜନ୍ତି ଯେ ଯଥା ଦେବାନ୍। ଭାଗବତମରେ ଗୋଟେ ଶ୍ଳୋକ ଅଛନ୍ତି, ଭାଗବତ ଏକାଦଶ ସ୍କନ୍ଧରେ ନବଜଗନ୍ଧରେ ଶ୍ଳୋକଟି କହିଛନ୍ତି, ନାରଦମୁନି ମଧ୍ୟ ଏଇଟାକୁ ବସୁଦେବଙ୍କୁ କହିଥିଲେ। ବସୁଦେବଙ୍କୁ ଯେତେବେଳେ ଏଇ ଯେଉଁ କୁରୁକ୍ଷେତ୍ରରେ ସୂର୍ଯ୍ୟପରାଗ ସମୟରେ ସମସ୍ତେ ଆସିଥିଲେ ସେଇଠିକି କୁରୁକ୍ଷେତ୍ରକୁ, କ'ଣ ଆସିଥିଲେ, ଆମର ବୃନ୍ଦାବନବାସୀମାନେ ଆସିଥିଲେ, ହସ୍ତିନାପୁରରୁ ଆସିଥିଲେ, କୌରବମାନେ ରହିଛନ୍ତି, ଯେଉଁ ରହିଛନ୍ତି ଇନ୍ଦ୍ରପ୍ରସ୍ଥରୁ ଆସିଥିଲେ ଯୁଧିଷ୍ଠିର ଇତ୍ୟାଦି ପାଣ୍ଡବମାନେ, ଦ୍ୱାରକାରୁ ଭଗବାନ ତାଙ୍କର 16108 ରାଣୀ ଇତ୍ୟାଦି ସମସ୍ତେ ଯାଇ ପହଞ୍ଚିଥିଲେ, ବହୁତ ମୁନି ଋଷିମାନେ ଆସିଥିଲେ, 10:84 ଅଧ୍ୟାୟରେ ସବୁ କଥା ରହିଛି। ସେଇଠି ବସୁଦେବ ନାରଦ ମୁନିଙ୍କୁ ଧର୍ମ ବିଷୟରେ ପ୍ରଶ୍ନ ପଚାରିଥିଲେ, ସେହି ଧର୍ମ ବିଷୟରେ ଯେଉଁ ପ୍ରଶ୍ନ ସେ କରିଥିଲେ ତାର ଉତ୍ତରରେ ନାରଦ ମୁନି ନିମି ଏବଂ ନବଯୋଗେନ୍ଦ୍ର ସମ୍ବାଦକୁ ପ୍ରସ୍ତୁତ କରିଛନ୍ତି, ଏକାଦଶ ସ୍କନ୍ଧରେ ଏସବୁ ରହିଛି କଥା। ତେଣୁ ସେଇଠି ଏ ଶ୍ଳୋକଟି କୁହାଯାଇଛି, ଭଜନ୍ତି ଯେ ଯଥା ଦେବାନ୍ ଦେବାନ୍ ଅପି ତଥୈବ ଚେତାନ୍, ଏ ଶ୍ଳୋକଟି ଅଛନ୍ତି ଏକାଦଶ ସ୍କନ୍ଧରେ। ଯେଉଁମାନେ ଯେମିତି ଦେବତାମାନେ, ଦେବତାମାନଙ୍କର ଭଜନ କଲେ ସେ ତାଙ୍କ ପ୍ରତିବଦଳରେ କିଛି କରିବେ, ଭଜନ୍ତି ଯେ ଯଥା ଦେବାନ୍, କିନ୍ତୁ ଭଜନ ନ କଲେ ସେ କିଛି ଶୁଣିବେ ନାହିଁ। ଆମେ ଶୁଣୁଥିଲେ ନା ଭଗବାନଙ୍କର ଯେଉଁ ବନ୍ଦ କରିଦେଇଥିଲେ, ଯେଉଁ ଇନ୍ଦ୍ର ଯଜ୍ଞ ବନ୍ଦ କରିଦେଇଥିଲେ, କ'ଣ କଲେ ସିଏ ଇନ୍ଦ୍ର ହତ୍ୟା କରିବା ପାଇଁ ପଶ୍ଚାତପଦ ହେଲେ ନାହିଁ, କଂସ କିଛି ଯଜ୍ଞ କରୁନାହିଁ କିଛି ନାହିଁ, କିନ୍ତୁ କଂସ ପ୍ରତି ମାନେ କଂସର ଭୟରେ ସେ କିଛି କରିପାରୁନାହାନ୍ତି ଇନ୍ଦ୍ର, କିନ୍ତୁ ବ୍ରଜବାସୀମାନେ ପ୍ରତିବର୍ଷ ତାଙ୍କୁ ଇନ୍ଦ୍ର ପୂଜା କରୁଥିଲେ, ଗୋଟିଏ ବର୍ଷ ବନ୍ଦ କରିଦେଲେ, ସେତେବେଳେ ଏତେ କ୍ରୋଧ ହୋଇଗଲେ ତାଙ୍କୁ ହତ୍ୟା କରିବା ପାଇଁ ପଶ୍ଚାତପଦ ହେଲେ ନାହିଁ, ଗାଭୀମାନଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ପଶ୍ଚାତପଦ ହେଲେ ନାହିଁ। ତେଣୁ ଇଏ ହେଉଛି ଦେବତାମାନଙ୍କ କଥା, ଏକଥା ବସୁଦେବଙ୍କୁ କହୁଛନ୍ତି, ବସୁଦେବ କହୁଛନ୍ତି, ନାରଦମୁନିଙ୍କୁ କହିଛନ୍ତି, ଭଜନ୍ତି ଯିଏ ଯଥା ଦେବାନ୍ ଦେବା ଅପି ତଥିବ ତାନ୍, ଦେବତାମାନଙ୍କୁ ଯିଏ ଯେଉଁଭଳି ଭାବରେ ଭଜନ କରିବେ ଦେବତାମାନେ ତାଙ୍କର ପ୍ରତିବଦଳରେ କିଛି ତାଙ୍କ ପାଇଁ କିଛି ଉପକାର ଦେବେ ବା କିଛି ବର ପ୍ରଦାନ କରିବେ। କିନ୍ତୁ ଛାଏବ କର୍ମ ସଚିବା, ସେମାନେ ଯେଉଁ କିଛି ପୁରସ୍କାର ଦେବେ ବା ବର ଦେବେ ସେଇଟା ଛାୟା ଭଳି କର୍ମ ସଚିବା, ଆମେ ଯେଉଁଭଳି ଭାବରେ କର୍ମ କରିବା ସେ ଅନୁସାରେ ସେମାନେ କର୍ମଣା ଦୈବ ନେତ୍ରେଣ, ଆମେ ଯେଉଁଭଳି ଭାବରେ କର୍ମ କରିଥିବା ସେଇଭଳି ଭାବରେ ସେମାନେ ଆମକୁ ଉପକାର ଦେବେ। ଆମ କର୍ମରୁ ଅଧିକ କିଛି ଫଳ ପ୍ରଦାନ କରିବେ ତାହା ନୁହଁ। ସାଧୁ ଓ ଦୀନ ବତ୍ସଳା, କିନ୍ତୁ ସାଧୁ ବ୍ୟକ୍ତିମାନଙ୍କର କ'ଣ ନା ସେମାନେ ହେଉଛନ୍ତି ଦୀନ ବତ୍ସଳା। ଯଦିଓ ଗୋଟେ ବ୍ୟକ୍ତିର ଯୋଗ୍ୟତା ନାହିଁ କିନ୍ତୁ ତଥାପି ସେ ତାଙ୍କୁ କୃପା କରନ୍ତି, ଇଏ ହେଉଛି ସାଧୁମାନଙ୍କର ବିଶେଷତ୍ଵ। ଏମାନେ ପର କ୍ୟାଟେଗୋରୀରେ ଆସିବେ, ଆ ପର କ୍ୟାଟେଗୋରୀରେ ଆସିବେ, ସେମାନେ ବହୁତ କରୁଣାମୟ ସେମାନେ। ତେଣୁ ଜୀବ ଗୋସ୍ୱାମୀ ତାଙ୍କର ଭାବାର୍ଥରେ ଏହି ଶ୍ଳୋକଟିକୁ ଉଦ୍ଧାର କରିଛନ୍ତି। ଆଉ ଜଣେ ବୃହତ୍ କ୍ରମ ସନ୍ଦର୍ଭରେ ଜୀବ ଗୋସ୍ୱାମୀ ମଧ୍ୟ କହିଛନ୍ତି, ହେ ସଖା, ଯେଉଁ ସଖ୍ୟ ଶବ୍ଦ ସମ୍ବୋଧନ କରିଛନ୍ତି ତା'ର ଉଦ୍ଦେଶ୍ୟ ହେଉଛି ସବ୍ ପ୍ରେମ, ବହୁତ ପ୍ରେମ ରହିଛି ତାଙ୍କ ପ୍ରତି, ସେଇଥିପାଇଁ ଏହି ଶବ୍ଦଟି ବ୍ୟବହାର କରିଛନ୍ତି ସଖ୍ୟ। ଆଉ ଜଣେ ଆଚାର୍ଯ୍ୟ ତାଙ୍କର ଟୀକାରେ କହିଛନ୍ତି ଯେ ଯେଉଁ ନ ଧର୍ମ ଯେଉଁ କୁହାଗଲା, ନ ଧର୍ମ ଏଠି କୁହାଗଲା ନା କ'ଣ, ନ ତତ୍ର ସୌଧଂ ଧର୍ମ, ସେଠି ସୌଧ ନାହିଁ, ସୁହୃଦତା ନାହିଁ କି ଧର୍ମ ମଧ୍ୟ ନାହିଁ। ତେଣୁ ଏଇଟାକୁ ଜଣେ ଆଚାର୍ଯ୍ୟ ଟୀକାରେ କହିଛନ୍ତି ସୌଧ ଶ୍ରମ ମାତ୍ର ଧର୍ମ, ଯେମିତି କୁହାଯାଇଛି ଧର୍ମ ସୁନୃଷ୍ଟିତାଂ କୁଂସାଂ ବିଶ୍ୱକ୍ସେନ କଥା ସୁଜ ନୋତ୍ପାଦ ଯଦି ରତିମ ଶ୍ରମ ଏଭଇ କେବଳ। ଭାଗବତ ଆରମ୍ଭରେ ଏକଥା ସୁତ ଗୋସ୍ୱାମୀ ସୌନକାଦି ଋଷିମାନଙ୍କୁ କହୁଛନ୍ତି ଯେ ବହୁତ ଧର୍ମ ଅନୁଷ୍ଠିତ କରୁଛନ୍ତି, ଧର୍ମ ସୁନିଶ୍ଚିତଂ ପୁଂସାଂ, ଭଗବାନ ପ୍ରତି ଧର୍ମ ଆଚରଣ କରିଛନ୍ତି, କିନ୍ତୁ ନୋତ୍ପାଦ ଯଦି ରତିମ ଭଗବାନ କଥା ପ୍ରତି ଆମର ରତି ଆସୁନାହିଁ ତାହେଲେ ସେଇଟା କେବଳ ଶ୍ରମ, ଧର୍ମ କଲେ ମଧ୍ୟ ସେଇଟା ଧର୍ମରେ ଗଣିତ ହେବ ନାହିଁ, ଧର୍ମରେ ଗଣା ହେବ ନାହିଁ, ସେଇଟା ହେଉଛି ଶ୍ରମରେ ଯିବ, ପରିଶ୍ରମରେ ଯିବ। ତେଣୁ ଏଠି ମଧ୍ୟ ଭଗବାନ ସେ କଥା କହିଲେ, ସେ କେବଳ ଧର୍ମ ତଥାକଥିତ ଧର୍ମ ଯେଉଁ ରହିଛି ବାହାରକୁ ଲେଖିବାକୁ ପଡ଼ିବ, ସେ ବହୁତ ଧର୍ମ କରୁଛନ୍ତି, ପ୍ରକୃତରେ ସେ ଯଦି କିଛି ଉପକାର ନ ପାଇବେ ତାହେଲେ ଏଇଟା କରିବେ ନାହିଁ, ତେଣୁ ଏ ଯାହା ସବୁ କଲେ କେବଳ ଶ୍ରମ। ତେଣୁ ଜଣେ ଆଉ ଜଣେ ଆଚାର୍ଯ୍ୟ କହୁଛନ୍ତି ବଲ୍ଲଭାଚାର୍ଯ୍ୟ ବୋଲି, ଛଅଟି ଶ୍ଳୋକରେ କୁହାଯିବ ଏଇଟା, 17-22 ଭଗବାନ ସବୁ କହିବେ। ଏ ତିନୋଟି ଶ୍ଳୋକରେ ପ୍ରକୃତରେ ତିନୋଟି ପ୍ରଶ୍ନର ଉତ୍ତର ତିନୋଟି ଶ୍ଳୋକରେ ଭଗବାନ ଦେବେ, ତିନୋଟି ଶ୍ଳୋକରେ ଭଗବାନ ଦେବେ, ତାପରେ ଭଗବାନ ନିଜ ବିଷୟରେ କହିବେ। ତେଣୁ ଏହିଭଳି ଭାବରେ ଭଗବାନ ପ୍ରଥମ ପ୍ରଶ୍ନର ଉତ୍ତର ଦେଇକରି ଦ୍ୱିତୀୟ ପ୍ରଶ୍ନ କଥା କହୁଛନ୍ତି। 18 ନମ୍ବର ଶ୍ଳୋକରେ ଦ୍ୱିତୀୟ ପ୍ରଶ୍ନ ଯେଉଁ ରହିଛି ସେ ପ୍ରଶ୍ନର ଉତ୍ତର ଦେଉଛନ୍ତି ଯେ ଭଜନ୍ତି ଅଭଜତୋ ଦେବୈ କରୁଣା ପିତରୌ ଯଥା ଧର୍ମ ନିରପବାଦୋତ୍ର ସୌଧଂ ଚ ସୁମଧ୍ୟମା। ସେଠି ତାଙ୍କୁ ସମ୍ବୋଧନ କରିଥିଲେ ସଖ୍ୟ, ଏଠି ସମ୍ବୋଧନ କରୁଛନ୍ତି ସୁମଧ୍ୟମା। ସୁମଧ୍ୟମା ଶବ୍ଦରେ ମଧ୍ୟ ଆଚାର୍ଯ୍ୟମାନେ ବହୁତ ଟୀକା ଦେଇଛନ୍ତି, କାରଣ କାହିଁକି ସୁମଧ୍ୟମା ତାଙ୍କୁ କହିଲେ। ତେଣୁ ଏ ଶ୍ଳୋକରେ ଅର୍ଥ ହେଉଛି ଯେ ହେ ସୁମଧ୍ୟମା, ସୁମଧ୍ୟମା ଏ ସୁନ୍ଦରୀ ବ୍ୟକ୍ତିମାନ ସୁନ୍ଦରୀ ଯୁବତୀମାନଙ୍କର ଏ ଗୋଟେ ଲକ୍ଷଣ, ତାଙ୍କର ଯେଉଁ କଟି ରହିଛି ଏ ପତଳା ରହିବ, ଏଇଟା ସୁମଧ୍ୟମା ବୋଲି କୁହାଯାଏ, ଏମାନେ ବହୁତ ସୁନ୍ଦର ଦେଖିବା ପାଇଁ। ତେଣୁ ସେମାନେ ଗୋପୀମାନେ ତ ବହୁତ ସୁନ୍ଦରୀ ନିଶ୍ଚିନ୍ତ ଭାବରେ, ତେଣୁ ସେ ତାଙ୍କୁ କହୁଛନ୍ତି, ସମ୍ବୋଧନ କରୁଛନ୍ତି, ହେ ସୁମଧ୍ୟମା ଯେବେ ନିଶ୍ଚିନ୍ତ ଭାବରେ ଯେଉଁମାନେ ଯେଉଁ ଦ୍ୱିତୀୟ ପ୍ରଶ୍ନ ତ ପଚାରିଥିଲ ସେ ପ୍ରଶ୍ନର ଉତ୍ତର ଏଇଟା ଯେବେ ଅଭଜତ କହିଲେ ଜଣେ ତାଙ୍କୁ ଭଲ ପାଇଲେ ମଧ୍ୟ ସେ ତାଙ୍କୁ ଭଲ ପାଆନ୍ତି ନାହିଁ, ଏ ଅଭଜତ ଭଜନ କରନ୍ତି ନାହିଁ, ଏଇ କ୍ୟାଟେଗୋରୀ ଯେଉଁମାନେ ଅଛନ୍ତି ଅଭଜତ ଅପି ସେମାନେ ଭଜନ୍ତି, ଯଦିଓ ଅନ୍ୟମାନେ ତାଙ୍କୁ ଭଲ ପାଆନ୍ତି କି ତାଙ୍କ ବଦଳରେ କିଛି ସେ ତାଙ୍କୁ ଭଲ ପାଆନ୍ତି ନାହିଁ କି ପୁନର୍ଭଜତ। ଯେଉଁମାନେ ଭଲ ପାଉନାହାନ୍ତି ତାଙ୍କୁ ତ ଭଲ ପାଇବେ ନାହିଁ, ଠିକ୍ କଥା, ଆଉ ଯିଏ ଭଲ ପାଉଛନ୍ତି ତାଙ୍କୁ ଭଲ ପାଇବେ ନାହିଁ, ଆଉ ଯେଉଁମାନେ ଭଲ ନ ପାଉଛନ୍ତି ତାଙ୍କ କଥା ଆଉ କ'ଣ କହିବା। ଯଦି ଜଣେ ଭଲ ପାଉଛି ଜଣକୁ, ସେ ତା ବଦଳରେ କିଛି ଚିନ୍ତା କରୁନାହିଁ, ତାଙ୍କ ବିଷୟରେ କିଛି ଚିନ୍ତା କରୁନାହିଁ, କିଛି ରିଆକ୍ସନ୍ ଦେଖାଉନାହାନ୍ତି। ଆଉ ଯେ ଭଲ ନ ପାଉଛନ୍ତି ତାଙ୍କ ବିଷୟରେ କ'ଣ ସେ ଚିନ୍ତା କରିବେ? କି ମୁତ ଏ ଅର୍ଥ ହେଉଛି ଏଇଟା। ତେ ଯଥା ପିତରୌ, ସେମାନେ ହେଉଛନ୍ତି ବହୁତ ଉନ୍ନତ ସ୍ତରର। ଯଥା ପିତରୌ, ଯେମିତି ମାତା ପିତା, ଜନକ ଜନନୀ ଇବ କରୁଣା, ସେମାନେ ତାଙ୍କର ବହୁତ କରୁଣା ରହିଛି। କୃପାଳଭ ସୁସ୍ନିଗ୍ଧାଶ୍ଚ ଭବନ୍ତି। ଅତ୍ର ନିରପେକ୍ଷ ଭଜନେ ନିରପବାଦ ବା ନିର୍ବୋଧ ନିର୍ବାଧ ଧର୍ମ ସୌଦଂଚ, ଇଏ ହେଉଛି ପ୍ରକୃତ ଧର୍ମ। ସେଥିରେ ପ୍ରକୃତ ଧର୍ମ ନଥିଲା, ତେଣୁ ଭଜନ୍ତି ଅଭଜତ ଦେବୈ କରୁଣା ପିତରୌ ଯଥା। ଜଣେ ଜଣକୁ ଭଜନ କରୁନାହାନ୍ତି, କିନ୍ତୁ ତଥାପି ସେ ତାଙ୍କର ଉପକାର କରିବା ପାଇଁ ଚାହୁଁଛନ୍ତି। ଏ ଯେଉଁ ଦ୍ୱିତୀୟ କାଟେଗୋରୀ କଥା କୁହାଗଲା, ସେମାନେ ହେଉଛନ୍ତି କରୁଣାବାନ ବ୍ୟକ୍ତି, ଯେମିତି ପିତାମାତା, ଏ ଉଦାହରଣ ଦିଆଯାଉଛି, ପିତାମାତା ଇତ୍ୟାଦିଙ୍କର ଉଦାହରଣ ଦିଆଯାଉଛି। ତେଣୁ ଇଏ ହେଉଛି ପ୍ରକୃତ ଧର୍ମ। ଧର୍ମ ନିରୁପବାଦ ଅତ୍ର ନିରୁପବାଦ, ନିରୁପବାଦ ଶବ୍ଦର ଅର୍ଥ ହେଉଛି କ'ଣ? ନିର୍ଦ୍ଦୋଷ। ଇଏ ପ୍ରକୃତ ଧର୍ମ, କୌଣସି ଏଥିରେ ଦୋଷ ନାହିଁ। ଧର୍ମ ନିରୁପବାଦ ଅତ୍ର ସୌଦଂଚ ସୁମଧ୍ୟମା, ଏଥିରେ ମଧ୍ୟ ସୌହୃଦତା ରହିଛି। ସେଥିରେ ସୌହୃଦତା ନାହିଁ କି ଧର୍ମ ବି ନାହିଁ, କିନ୍ତୁ ଏଥିରେ ସୌହୃଦତା ରହିଛି ଏବଂ ଧର୍ମ ବି ରହିଛି। ପ୍ରକୃତ ଧର୍ମ, ନିର୍ଦ୍ଦୋଷ ଧର୍ମ, ଶୁଦ୍ଧ ଧର୍ମ ରହିଛି ଏଥିରେ ସୁମଧ୍ୟମା। ତେଣୁ ତାଙ୍କୁ ସେ ଏଭଳି ଭାବରେ ତାଙ୍କୁ ସମ୍ବୋଧନ କରୁଛନ୍ତି। ତେଣୁ ଏ ଶ୍ଳୋକରେ କୁହାଯାଉଛି, ଦ୍ୱିତୀୟ ପ୍ରଶ୍ନର ଉତ୍ତର ଯେଉଁ କୁହାଯାଉ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଭଜନ୍ତି ଅଭଜତ୍ୱ ଦେବୀ, ଜଣେ ତାଙ୍କୁ ଭଲ ପାଉନାହାନ୍ତି କିନ୍ତୁ ତା ସତ୍ତ୍ୱେ ସେ ତାଙ୍କୁ ଭଲ ପାଉଛନ୍ତି। ସେମାନେ ହେଉଛନ୍ତି ଯେଉଁମାନେ ଭଜନ ନ କଲେ ମଧ୍ୟ ତାଙ୍କର ଭଜନ କରୁଛନ୍ତି, ବା ଭଲ ନ ପାଇଲେ ମଧ୍ୟ ତାଙ୍କୁ ଭଲ ପାଉଛନ୍ତି, ସେମାନେ ହେଉଛନ୍ତି ନିରପେକ୍ଷ ଭାବେ ଭଜନ କରୁଛନ୍ତି। ଏ ସୋପାଧିକ ନୁହଁ, ଏ ନିରୁପାଧିକ। ସେମାନଙ୍କର ଏଇଟା ହେଉଛି ସମ୍ବନ୍ଧ ଶୂନ୍ୟ ଓ ସମ୍ବନ୍ଧ ବିଶିଷ୍ଟ ଭେଦ ଦୁଇ ପ୍ରକାର। ଏମାନଙ୍କୁ ନି ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଜଣେ ହେଉଛି ସମ୍ବନ୍ଧ ବିଶିଷ୍ଟ, ଆଉ ଜଣେ ହେଉଛନ୍ତି ସମ୍ବନ୍ଧ ଶୂନ୍ୟ। ଜଣେ ହେଉଛନ୍ତି କରୁଣାଶୀଳ ଗଣ, ଆଉ ଯେଉଁମାନଙ୍କର ସମ୍ବନ୍ଧ ଶୂନ୍ୟ, ସମ୍ବନ୍ଧ କିଛି ନାହିଁ କିନ୍ତୁ ତଥାପି ସେ ତାଙ୍କୁ ଭଲ ପାଉଛନ୍ତି, ଏମାନେ ହେଉଛନ୍ତି କିଏ? ନା ଏମାନେ ହେଉଛନ୍ତି କରୁଣାଶୀଳ, କରୁଣାଶୀଳ ବ୍ୟକ୍ତି, ସାଧୁମାନେ କରୁଣାଶୀଳ। ତାଙ୍କ ବିରୁଦ୍ଧରେ ଏଇ ସାଧୁର ଇଏ ହେଉଛି ସଂଜ୍ଞା। କପିଳଦେବ ଯେତେବେଳେ ସାଧୁଙ୍କର ସଂଜ୍ଞା ମା ଦେବତୀଙ୍କୁ କହୁଛନ୍ତି, ସେତେବେଳେ ସେ ପ୍ରଥମେ ଏଇଟାକୁ କହିଥିଲେ, ଏ ସାଧୁଙ୍କର ହେଉଛି ଗୌଣ ଲକ୍ଷଣ, ମୁଖ୍ୟ ଲକ୍ଷଣ ପର କଥା କହିବେ, ପରେ କହିବେ। ସାମାନ୍ୟ ଲକ୍ଷଣ ହେଉଛି କ'ଣ ନା, ତିତିକ୍ଷେବ କାରୁଣିକ ସୃହୃଦଂ ସର୍ବଦେହିନା। ସାଧୁଙ୍କର ଲକ୍ଷଣ ହେଉଛି କ'ଣ ନା, ସେ ତିତିକ୍ଷେବ, ସବୁକିଛି ସେ ସହିବେ, ତିତିକ୍ଷେବ, ଏମିତିକି ତାଙ୍କ ପ୍ରତି ଯିଏ ଦ୍ରୋହ କରିବେ ତାଙ୍କୁ ସେଇଟାକୁ ମଧ୍ୟ ସେ ସହିବେ। ଖାଲି ସହିଗଲେ ସିଏ ମଧ୍ୟ ସାଧୁ ହେବେ ନାହିଁ। ତିତିକ୍ଷେବ କାରୁଣିକ, ତାଙ୍କ ପ୍ରତି ଯିଏ ଦ୍ରୋହ କରୁଛନ୍ତି ବା ଅପରାଧ କରୁଛନ୍ତି, ତା ସତ୍ତ୍ୱେ ବି ତାଙ୍କ ପ୍ରତି କରୁଣା କରିବେ, ଇଏ ହେଉଛି ସାଧୁର ଲକ୍ଷଣ। ତିତିକ୍ଷେବ କାରୁଣିକ ଏବଂ ସୃହୃଦଂ ସର୍ବଦେହିନାମ, ସମସ୍ତଙ୍କ ପ୍ରତି ସେ ସୃହୃଦ ବା ବନ୍ଧୁ, ଇଏ ହେଉଛି ସାଧୁର ପ୍ରାଥମିକ ଲକ୍ଷଣ ବା ଇଏ ହେଉଛି ଗୌଣ ଲକ୍ଷଣ, ମୁଖ୍ୟ ଲକ୍ଷଣ ପୁଣି ପରେ କହିବେ। ତେଣୁ ଏମାନେ ହେଉଛନ୍ତି କରୁଣାଶୀଳ ବ୍ୟକ୍ତି। ଆଉ ଯେଉଁମାନଙ୍କ ସମ୍ବନ୍ଧ ରହିଛି, ସେମାନେ ଯେମିତି ପିତାମାତା, ପିତାମାତା ତାଙ୍କ ପିଲାମାନେ ତାଙ୍କ ପିତାମାତାଙ୍କୁ ଯଦି କିଛି ଉପକାର ନ କଲେ ମଧ୍ୟ ବା ତାଙ୍କ କିଛି ଭଲ ନ ପାଇଲେ ମଧ୍ୟ ତଥାପି ସେମାନେ ତାଙ୍କୁ ଭଲ ପାଇବେ, କାରଣ ସମ୍ବନ୍ଧ ରହିଛି ନିଜ ପୁତ୍ର। ତେଣୁ ତାଙ୍କ ଭିତରେ ଯେଉଁମାନେ କରୁଣାଶୀଳ ବ୍ୟକ୍ତି, ଯେମିତି ଶୁଦ୍ଧ ଭକ୍ତ, ଯେମିତି ଶୁଦ୍ଧ ଭକ୍ତମାନଙ୍କ ଭିତରେ ପ୍ରହ୍ଲାଦ, ଏମାନେ ସବୁ କରୁଣା, ନିରୁପାଧିକ କରୁଣା ତାଙ୍କର ରହିଛି। ପ୍ରହ୍ଲାଦ ମହାରାଜ ତାଙ୍କର ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ଭଗବାନଙ୍କ ସ୍ତୁତିରେ ସେ କଥା କହିଛନ୍ତି। ପଞ୍ଚମ ସ୍କନ୍ଦରେ ମଧ୍ୟ ବହୁତ ସୁନ୍ଦର ସ୍ତୁତି ଅଛି ଗୋଟେ, କ'ଣ ସ୍ୱସ୍ତ୍ୟସ୍ତୁ ବିଶ୍ୱସ ଖଳ ପ୍ରସିଦତାମ ଧାୟନ୍ତୁ ଭୂତାନି ଶିବଂ ମିଥୋ ଧିୟ ମନଶ୍ଚ ଭଦ୍ରଂ ଭଜତା ତୁ ଧୋକ୍ଷଜେ ଆବେ ଶତାନୋ ମତିରପି ଅହେତୁକୀ। ସମସ୍ତ ଯୁବବାସୀଙ୍କର କଲ୍ୟାଣ ପାଇଁ ସେ ପ୍ରାର୍ଥନା କରୁଛନ୍ତି, ସର୍ବେ ଭବନ୍ତୁ ସୁଖିନ, ସ୍ୱସ୍ତ୍ୟସ୍ତୁ ବିଶ୍ୱସ, ସମସ୍ତ ବିଶ୍ୱର ମଙ୍ଗଳ ହଉ, ସ୍ୱସ୍ତ୍ୟସ୍ତୁ ବିଶ୍ୱସ। ଯଦି ଭଗବାନ କହିବେ ନୃସିଂହଦେବ ପ୍ରହ୍ଲାଦ ସମସ୍ତଙ୍କର ମଙ୍ଗଳ ହଉ, ତମେ ଚାହୁଁଛ ଯେଉଁମାନେ ଖଳ ବ୍ୟକ୍ତି ତାଙ୍କର ମଙ୍ଗଳ ହବ ନା? ଖଳ ପ୍ରସିଦ୍ଧତା, ଖଳ ବ୍ୟକ୍ତିମାନଙ୍କର ସିଏ ତାଙ୍କର ଖଳତା ଯେଉଁ ରହିଛି ସେଇଟା ଶାନ୍ତ ହେଇଯାଆନ୍ତି, ସେମାନେ ଖଳ ଖଳ ଯେଉଁ ପ୍ରକୃତି ରହିଛି ସେଇଟା ତାଙ୍କର ଦୂରୀଭୂତ ହେଇଯାଉ, ଖଳ ପ୍ରସିଦ୍ଧତା। ଧାୟନ୍ତୁ ଭୂତାନି ଶିବଂ ମିଥୋ ଧିୟ, ସମସ୍ତ ଜୀବମାନେ ଜଣେ ଅନ୍ୟ ଜଣଙ୍କର ମଙ୍ଗଳ ପାଇଁ ଧ୍ୟାନ କରନ୍ତୁ, ମଙ୍ଗଳ ପାଇଁ କାମନା କରନ୍ତୁ। ଧାୟନ୍ତୁ ଭୂତାନି ଶିବଂ ମିଥୋ ଧିୟ, ମନସ୍ୟ ଭଦ୍ରଂ ଭଜତା ତୋ ଧୋକ୍ଷ ଯେ, ଯେଉଁମାନେ ଅଭଦ୍ର ବ୍ୟକ୍ତି ଅଛନ୍ତି, ଯେଉଁମାନେ ଭଗବାନଙ୍କର ଭଜନ କରୁନାହାନ୍ତି, ସେମାନେ ମଧ୍ୟ ଆପଣଙ୍କର ଭଜନ କରନ୍ତୁ, ତାଙ୍କର ମନ ଭଦ୍ର ହେଇଯାଉ। ମନସ୍ୟ ଭଦ୍ରଂ ଭଜତା କେମିତି ହେବ ନା ଆପଣଙ୍କର ଭଜନରେ, ଅଧ୍ୟକ୍ଷ ଯେ ଆପଣ ସବୁକିଛି କରିପାରିବେ, ଆପଣଙ୍କର ଭଜନରେ ତାଙ୍କ ମନ ଭଦ୍ର ହେଇଯାଉ। ଆବେଶତାଙ୍ଗତି ରପି ଅହେତୁକି, ତାଙ୍କର ମନ ଆପଣଙ୍କ ପାଦପଦ୍ମରେ ଅହେତୁକି ଭାବରେ ଆବେଶିତ ହଉ, ଆବେଶ ହଉ, ପାଦପଦ୍ମରେ ଆପଣଙ୍କର ମନ, ଆପଣଙ୍କର ତାଙ୍କର ମନ ଆପଣଙ୍କ ପାଦପଦ୍ମରେ ଲାଗିକି ରହୁ, ଏଇଭଳି ଭାବରେ ପ୍ରାର୍ଥନା କରୁ। ସପ୍ତମ ସ୍କନ୍ଧ ନବପନ୍ଥାରେ ମଧ୍ୟ ଗୋଟେ ସେଇଭଳି ଭାବରେ ସ୍ତୁତି ଅଛି। ଏ ଯେଉଁ ସାଧୁ ବ୍ୟକ୍ତିମାନଙ୍କର ଇଏ ସାଧୁର ଲକ୍ଷଣ ହେଉଛି ଏଇଟା, ଜୀବନରେ କେମିତି ମଙ୍ଗଳ କରାଯିବ। ନନ୍ଦ ମହାରାଜ ଯେତେବେଳେ ଆସିଲେ ଗର୍ଗାଚାର୍ଯ୍ୟ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ସେ କଥା କହୁଛନ୍ତି ନନ୍ଦ ମହାରାଜକୁ, ନନ୍ଦ ମହାରାଜ ଗର୍ଗମୁନିକୁ ଏଇଭଳି ଭାବରେ ସ୍ତୁତି କରିଛନ୍ତି। କ'ଣ ନା ଯେଉଁ ଆସୁଛନ୍ତି ସାଧୁମାନେ ଯେଉଁ ଆସୁଛନ୍ତି ଜଣଙ୍କ ଘରକୁ ଆସୁଛନ୍ତି, ସେ କ'ଣ ପାଇଁ ଆସୁଛନ୍ତି ନା ତାଙ୍କର ମଙ୍ଗଳ ପାଇଁ ଆସୁଛନ୍ତି। ସେ କ'ଣ ସେ ଯେଉଁ ଗୃହୀର ଗୃହସ୍ଥର ମଙ୍ଗଳ ପାଇଁ ଆସୁଛନ୍ତି, ସିଏ ତାଙ୍କର ଅନ୍ୟ କୌଣସି କାମନା ନଥାଏ। ମହତ୍ ବିଚଳନ ନୁଣା ଗୃହିଣାଙ୍ଗ ଦିନ ଚେତସା, ମହତ୍ ବ୍ୟକ୍ତିମାନେ ଯେଉଁ ବିଭିନ୍ନ ପ୍ରକାର ସ୍ଥାନକୁ ଯାଆନ୍ତି ତାର ଉଦ୍ଦେଶ୍ୟ ହେଉଛି କ'ଣ ନା ଗୃହୀମାନେ ଯେଉଁମାନେ ଦିନ ଚେତସା ବହୁତ ନୀଚ ଚେତନାରେ ଅଛନ୍ତି, ଭଗବାନଙ୍କର ଭଜନ କରୁନାହାନ୍ତି, ଦିନ ଚେତସା ନିଶ୍ରେୟସାୟ ଭଗବାନ, ତାଙ୍କର କେମିତି ମଙ୍ଗଳ ହେବ ସେଥିପାଇଁ ସେ ଯାଆନ୍ତି। କଳ୍ପନ୍ତେ ନାନ୍ୟଥା କହୁଛି, ଆଉ କୌଣସି ଅନ୍ୟ କୌଣସି କାରଣ ନାହିଁ ସେମାନେ ଯିବାର। ଏଇ ସାଧୁ ବ୍ୟକ୍ତିଙ୍କର ଲକ୍ଷଣ ହେଉଛି ଏଇଟା। ତେଣୁ ଏଇଭଳି ଭାବରେ ଯେଉଁ କହିବାର ଉଦ୍ଦେଶ୍ୟ ହେଉଛି ଯେ ପୂର୍ବ ଦୃଷ୍ଟାନ୍ତ ହେଉଛି ଶ୍ରେଷ୍ଠ, ପରଟି ହେଉଛି କନିଷ୍ଠ। ପିତାମାତା ଯେଉଁ ଭଲ ପାଆନ୍ତି ସେମାନେ ତାଙ୍କର ସମ୍ବନ୍ଧ ଥିବାରୁ ସେ ଭଲ ପାଉଛନ୍ତି, ସମ୍ବନ୍ଧ ନଥିଲେ ସେ ଭଲ ପାଇବେ ନାହିଁ। କିନ୍ତୁ ସାଧୁ ନିରୁପାଧିକ ଭଲ ପାଇବା, ତାଙ୍କର କୌଣସି ସମ୍ବନ୍ଧ ଥାଉ ବା ନଥାଉ ସେ ସମସ୍ତଙ୍କର ମଙ୍ଗଳ ଚାହାନ୍ତି, ତେଣୁ ଏମାନେ ହେଉଛନ୍ତି ଶ୍ରେଷ୍ଠ। ତେଣୁ ଏମାନେ ଏ ଦୁଇ ଜଣଙ୍କ ଭିତରେ ଫଳ ଫଳ ଆକାଂକ୍ଷା କିଛି ଯେହେତୁ ସେମାନେ କରୁନାହାନ୍ତି, ତେଣୁ ସେମାନେ ସେଠି ପ୍ରକୃତରେ କ'ଣ ଯେଉଁ ଧର୍ମ ରହିଛି କି ଧର୍ମ ବୋଲି କୁହାଗଲା, ନିରୂପବାଦ ଧର୍ମ, ଧର୍ମଟା ହେଉଛି ନିର୍ଦ୍ଦୋଷ, ଏ ପ୍ରକୃତ ଧର୍ମ ସେମାନେ କରୁଛନ୍ତି ନିରୂପବାଦ ଧର୍ମ। ଏବଂ ତାଙ୍କର ମଧ୍ୟ ସୌହୃଦତା ରହିଛି, ବନ୍ଧୁଭାବ ରହିଛି, କେମିତି ଅନ୍ୟର ଉପକାର କରିବେ, ତେଣୁ ସେଇଟା ମଧ୍ୟ ନିର୍ଦ୍ଦୋଷ ପ୍ରେମ। ତେଣୁ ଏଠି ଯେଉଁ କହିଲେ ସୁମଧ୍ୟମା ଯେଉଁ ସମ୍ବୋଧନ କଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ତାଙ୍କ ଭାଷାରେ କହୁଛନ୍ତି ସୁମଧ୍ୟମ ଶବ୍ଦର ଅର୍ଥରେ ଅର୍ଥ ବୁଝାଉଛି କ'ଣ ନା, ଏଇ ଯେଉଁ ତୁମେ ଯେଉଁ ପ୍ରଶ୍ନ ତିନୋଟି ପଚାରିଲ ତା ଭିତରୁ ଏଇ ଯେଉଁ ମଧ୍ୟମ ପ୍ରଶ୍ନଟି ଏଇଟା ହେଉଛି ସବୁଠାରୁ ସୁନ୍ଦର ପ୍ରଶ୍ନ, ସୁମଧ୍ୟମା ମଧ୍ୟମ ପ୍ରଶ୍ନଟି ଗୋଟେ ବହୁତ ସୁନ୍ଦର ପ୍ରଶ୍ନ। ତେଣୁ ଆଉ ଯେଉଁ ଦୁଇଟି ରହିଛି ପ୍ରଥମଟା ଆଉ ତୃତୀୟଟା, ଏଇଟା ଏତେ ଉନ୍ନତ ପ୍ରଶ୍ନ ନୁହଁ ବା ଏତେ ପ୍ରକୃତରେ ଏମାନେ ଉନ୍ନତ ବ୍ୟକ୍ତି ନୁହନ୍ତି, ତେଣୁ ଏଇଟା ନିନ୍ଦିତ, ସେମାନେ ସବୁ ନିନ୍ଦିତ ହେବେ। ନହେଲେ ଆଉ ଗୋଟେ ଶବ୍ଦ ମଧ୍ୟମାର ଆଉ ଗୋଟେ ଅର୍ଥ ହେବ କ'ଣ ନା, ସେମାନେ ବହୁତ ସୁନ୍ଦର ଦେଖିବା ପାଇଁ, କାରଣ ସେମାନେ ସବୁ ଏଇ ମଧ୍ୟମ ପ୍ରଶ୍ନର ଉତ୍ତର ହେଉଛନ୍ତି ସେମାନେ ନିଜେ ଗୋପୀମାନେ, ଜୀବମାନଙ୍କର କଲ୍ୟାଣ କେମିତି ହେବ ନା, ଭଗବାନଙ୍କର ଯେଉଁ ଗୁଣଗାନ କରିଛନ୍ତି ଉଦ୍ଧବ ତାଙ୍କ ବିଷୟରେ କହିଛନ୍ତି ସେ କଥା, ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀଣାମ ପାଦରେଣୁ ଅବିକ୍ଷଣ ସହ ଯାସାଂ କୃଷ୍ଣ କଥୋଦ୍ଗୀତମ୍ पुनाति भुवन त्रयम यो गोपी मैंने जो भगवान कर गुणगान करिसंदी आम शुणुचे गोपी मान कर गुणगान 30 अध्याय चली गोपी मान कर गीत 31 अध्याय प्रसिद्ध गोपी गीत रही 19 श्लोक गोपी गीत सब रही गीत को जब जो मैंने श्रवण करे गान करे जासा कृष्ण कथोद पुनात ये तीन भुवन को पवित्र करदेव गोपी मैंने ये साधु स्तर से मैंने तेणु ये श्लोक पर श्लोक 19 श्लोक तृतीय प्रश्न उत्तर देवे जे 19 श्लोक तृतीय प्रश्न उत्तर देवे भजतोपि न वै कचित् भजन्ती अभजत कुतः आत्मा रामा ह्याप्त काम अकृतज्ञ गुरुद्रह ये तृतीय प्रश्न उत्तर कौन केचित तु तीन प्रकार कैटेगोरी अच्छा तीन प्रकार व्यक्ति अच्छा तेणु जो मैंने केचित जो मैंने भजत अपि न भजती भल पाइले से भजन करती ना कुत अभजत आज जो मैंने भल न पाऊँ कौन से भल पाइबे तेणु ये तृतीय श्रेणी व्यक्ति मैंने ते तु चतुर्विधा ये जो तृतीय श्रेणी व्यक्ति अच्छा ये चारि प्रकार अच्छा भगवान चारि प्रकार कहले विश्वनाथ चक्र ठाकुर आहुरी विभाग करदे पुणी 6 प्रकार करदे तेणु ये चारि प्रकार व्यक्ति किए ना एमाने होसंदी किए किए ना एक जने से जो जो माने कहार भजन करती ना जे भल पाती भल पाती ना कि जी भल न पाती से भल पाती ना ये चारि प्रकार व्यक्ति अच्छा एमने किए किए प्रथम होती एक हूँ आत्माराम आत्माराम आत्मार जो मैंने आनंदित हमें अपराधृश बहिर्दर्शन रहीता अपरे तेणु तर आहार कथ चिंता ना आत्मा आत्माराम से भगवद गीतार भगवान कहते दुई प्रकार व्यक्ति अच्छा आत्माराम आ गोटे हूँ किए क्या हरिचरण ना हरिचरण पड़े हरिचरण सेवार दुई प्रकार व्यक्ति अच्छा भगवद गीतारे भगवान कहले किए किए जन हो आत्माराम आज जन किए भगवद गीता मूल आमर मुख्य सीटा आम कह कौन कह दुई प्रकार व्यक्ति अच्छा जन हो आत्माराम आज जन हो इंद्रियाराम इंद्रिया समस्ते होंगे इंद्रिया राम व्यक्ति तृतीय अध्याय जो कहले भगवान जे ये जो अन्नाद होती भूतानी पर्जनाद अन्न संभव यज्ञाद होती कर्जन्य यज्ञ कर्म समुद्भव कर्म ब्रह्मोद्भव विधि ब्रह्माख्यर समुद्भव तस्मा सर्वगतम ब्रह्म नित्य यज्ञ प्रतिष्ठम एवं प्रवर्तित चक्रम नानुवर्त्य त्यज अघायुर इंद्रियाराम इंद्रियाराम कथा कह अघायु तक आयुष पाप पापपूर्ण आयुष समस्त व्यक्ति ये भाव में शतकड़ा अनशत भाव व्यक्ति ये भाव इंद्रियाराम केमी इंद्रिय मान को आनंद देवे से जीवन तक चली जाऊ आत्माराम व्यक्ति खूब कम क्वचित व्यक्ति अघायु इंद्रियाराम मोघम पार्थ सह जीवती भगवान कहले अर्जुन को तांकर जीवन वृथा हो जाऊँगी तेणु आचार्य मैंने टीकार आचार्य मैंने संगीत से कथा कौन हरि हरि विफले जन्म गुआनु मनुष्य जन्म पाया राधा कृष्ण ना भजिया जानिया सुनिया विष खाइनु आम जाणीशु कि विष खाऊे तेणु ये जो जो मैंने भजन करती ना कह रु भजन करूँ बा भजन न करूँ से कह भजन करते ना से चारि प्रकार व्यक्ति से प्रथम व्यक्ति होंगे आत्माराम जो मैंने आत्मार आनंदित हूँ ये बहुत उन्नत स्तर आत्माराम अति सहज कथा नुह आत्माराम हवा कथा आत्मारामस्य मुनयो ये श्लोकटी रही प्रथम स्कंद सप्तम अध्याय प्रसिद्ध श्लोक आत्माराम श्लोक 61 अर्थ करते महाप्रभु सनातन गोस्वामी पाखे तेणु ये जो आत्माराम एम प्रथम कैटेगोरी होती आत्माराम आत्माराम तापर आउ किए ना आत्माराम आत्माराम गला तापर हूँ आत्मकाम आप्त काम आत्माराम आप्त काम आप्त काम आप्त काम किए आप्त काम तांकर आउ किसी कामना नहीं आप्त काम ये आत्मकाम कहुची जहाँ भी हो आप्त काम आम बहर अच्छे आप्त काम अर्थ हो कौन ना पूर्ण कामत्वेन पर भजने प्रवृत्ति रहीता अनेच तांकर किसी कामना नहीं से कहीं कह तो चिंता करे आप्त काम से पूर्ण काम तांकर जहाँ कामना सब पूर्ण हो जाए अपेक्षा ना आप्त काम से भगवान मध्य आप्त काम बोली कह जाए भगवान आप्त काम हेले मध्य से जो महा जो जो कौन दामोदर लीला आप्त काम हेले मध्य से अतृप्त देखते आप्त काम जदिव से कौन कामना ना कि तथापि माँ को स्तन्यपान करने कामना जात है सीटा हूँ आत्माराम किंतु माँ तक स्तन्यपान करते जो मझे बंद करदे से क्रोध आसला आप्त काम हेले क्रोध आसला कौन कामना ना पूर्ण काम से जहाँ चाहिए सीटा पूर्ण हो दरकार ना तेणु यही व्यक्ति जो मैंने रही से क्या विषय चिंता करेंगे ना आप्त काम व्यक्ति पूर्ण कामित्वन पर भजने प्रवृत्ति रहीता पूर्ण काम कौन कामना ना एवं तृतीय कैटेगोरी किए ना अकृतज्ञ अकृतज्ञ कहले कौन ना परोपकार कृतानुसंधान प्रवृत्ति रहीता मूढ़ा के चित्तु उपकार करय कि सन्धान करूना किसी चिंता करूना ये अकृतज्ञ भौतिक जगत समस्त होते अकृतज्ञ कृतघ्न बोली कह जाए दुईट कथा रही कृतज्ञ आ गोटे कृतघ्न कृतज्ञ किए ना जे जड़े जो उपकार कर बदल अत्यंत अंत पक्षे कृतज्ञता स्वीकार करने कथा किंतु कृतज्ञता जो मैंने स्वीकार करना से कृतघ्न कृतघ्न ये भौतिक जगत समस्त हो अकृतज्ञ भगवान आम प्रति के करुणा करिसंदी किंतु आमे अकृतज्ञ आमे कृतज्ञ व्यक्ति भगवान को जानू ना भगवान नहांती बोली घोषणा करुचे एभली आमे अकृतज्ञ नमांग नमांग दुष्कृति न मूढ़ा प्रपद्यंते नराधम माया अपहृत ज्ञानम आसुर भाव मा सीता ये मैंने कृतज्ञ व्यक्ति मैंने चारि प्रकार रही सब दुष्कृति समस्त पापी व्यक्ति सब कृतज्ञ भगवान करो जो केते उपकार रही चिंता करती ना प्रति बदल किसी कृतज्ञता मत ज्ञापन करती ना भगवान शरण में जाती ना ये मूर्ख व्यक्ति मूढ़ा ये मत कूढ़ा भी क्या मूर्ख अकृतज्ञ एवं चार लक्ष प्रकार मनुष्य मान भर जो मैंने सब अधम श्रेणीर से अकृतज्ञ एवं जदिव बहुत विद्वान व्यक्ति अच्छा जमी वैज्ञानिक मैंने बहुत विद्वान व्यक्ति बहुत ज्ञान रही नोबेल प्राइज पाँच सब पाँच किंतु भगवान को ग्रहण करूना से अकृतज्ञ व्यक्ति कृतघ्न जाने किए ना असुर भावमाश्रिता असुर स्वभाव संपन्न व्यक्ति मान लक्षण भगवान प्रति कृतज्ञता ज्ञापन करेंगे ना कृतघ्न से तेणु ये होती ये तृतीय कैटेगोरी गोटे हूँ आत्माराम गोटे हूँ आप्त काम आ गोटे हूँ अकृतज्ञ आउ गोटे कैटेगोरी रोचे से गुरुद्रोह गुरुद्रोह यहाँ बेस मारात्मक गुरुद्रोह गुरुद्रोह कौन किए ना कठिना परोपकार जानतोपि दुष्ट चित्तत्वा गुरुतुल्य उपकारक द्रुहंति इति कठिना इत्यर्थ से जानते ये आमको बहुत साहय कर उपकार कर तथापि कृतज्ञता तो ज्ञापन करती अलग कथा छाड़ ତାଙ୍କ ବିରୁଦ୍ଧରେ ଦ୍ରୋହ କରନ୍ତି ତାଙ୍କ ବିରୁଦ୍ଧରେ ଅପରାଧ କରନ୍ତି ଏମାନେ ହେଉଛନ୍ତି ଗୁରୁଦ୍ରୋହ ଏମାନେ ପୁଣି ଆହୁରି ଦୁଇ ପ୍ରକାର ନା କେତେ ପ୍ରକାର କୁହାଯିବ ଆପଣ ଅଛି ସବୁ ସେମାନେ ପୁଣି ବିଭିନ୍ନ କ୍ୟାଟେଗୋରିରେ ଅଛନ୍ତି ଗୁରୁଦ୍ରୋହ ତେଣୁ ଏଇଭଳି ଭାବରେ ଜଣେ ଅନ୍ୟ ଜଣକୁ ଭଲ ପାଉନାହାନ୍ତି ମାନେ ସେମାନେ ଚାରି ପ୍ରକାର ବ୍ୟକ୍ତି କିଏ କିଏ ଆତ୍ମାରାମ ଆପ୍ତ କାମ अकृतज्ञ गुरुद्रोह ये चारि प्रकार व्यक्ति रही। ତେଣୁ ଭଗବାନ ଏ ତୃତୀୟ ପ୍ରଶ୍ନର ଉତ୍ତର ଦେଉଛନ୍ତି। ଏଠି ଆମର ଜଣେ ଆଚାର୍ଯ୍ୟ ଆପ୍ତକାମ ଶବ୍ଦର ଅର୍ଥରେ ସେ ଗୋଟେ ଉଦାହରଣ ଦେଇଛନ୍ତି ଭଗବତ ଗୀତାରେ ଯେଉଁ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଆପୂର୍ଯ୍ୟମାଣ ମାତ୍ର ପ୍ରତିଷ୍ଠମ ସମୁଦ୍ର ମା ପ୍ରଭିଶନ୍ତି ଯଦ୍ବତ୍ ତଦ୍ବତ୍ କାମା ଯଂ ପ୍ରଭିଶନ୍ତି ସର୍ବେ ସତ୍ ସେ ନ କାମ କାମୀ। ଏଇ ଯେଉଁ ସମୁଦ୍ରର ଉଦାହରଣ ଦିଆଯାଇଛି, ସମୁଦ୍ର ହେଉଛି ଆପ୍ତକାମ, କାରଣ ଆପୂର୍ଯ୍ୟ ସବୁବେଳେ ସେ ପୂର୍ଣ୍ଣ ରହିଛନ୍ତି, ଯେତେ ନଦୀ ଆସୁ ବା ଯାହା ହଉ ସେ ତାଙ୍କର ଲେବୁଲ ବଢ଼ିଯାଉ ନାହିଁ, ତୀରକୁ ଉଲ୍ଲଙ୍ଘନ କରୁନାହାନ୍ତି। ଆପୂର୍ଯ୍ୟମାଣ ଅଚଳ ପ୍ରତିଷ୍ଠମ ସମୁଦ୍ର ମହାପ ସମୁଦ୍ର ଭଳି ସେ ସମୁଦ୍ର ଜଳ ଯେମିତି ରହିଛି, ତଦ୍ବତ୍ ଇଏ ହେଉଛି ନ କାମ କାମୀ, ସେମାନଙ୍କର କୌଣସି ସେମାନେ ଆପ୍ତକାମ ତାଙ୍କର କୌଣସି କାମନା ନାହିଁ। ଉଦାହରଣ ଦିଆଯାଇଛି ଭଗବତ ଗୀତାରେ ମଧ୍ୟ, ଭଗବାନ ଏ ଉଦାହରଣଟି ଦେଇଛନ୍ତି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନକୁ ଦେଇଛନ୍ତି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଭଜନକାରୀ ଆଉ ଅଭଜନକାରୀ ଉଭୟକୁ ଯିଏ ଭଜନ କରୁନାହାନ୍ତି ସେମାନେ ହେଉଛନ୍ତି ଏଇ ତୃତୀୟ ପ୍ରଶ୍ନର ଉତ୍ତର। ଏଇଟା ତୃତୀୟ ପ୍ରଶ୍ନ ଅକୃତଜ୍ଞ ଯେଉଁ କୁହାଗଲା, ଏଇଟା ଏଇ ପ୍ରଶ୍ନର ଉତ୍ତର ଏଇଟା ଦିଆଗଲା। ଏମାନେ ଚାରି ପ୍ରକାର ଅଛନ୍ତି, ଏମାନଙ୍କ ଭିତରେ ପୁଣି ଆହୁରି ଭାଗ ରହିଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିବେ ସେ କଥା, ସେ କହିବାର ଉଦ୍ଦେଶ୍ୟ ହେଉଛି ଭଜତୋପି ନବେ କେଚିତ, ଯିଏ ଜଣକୁ ଭଲ ପାଇଲେ ମଧ୍ୟ ତାକୁ ଭଲ ପାଉନାହିଁ, ଆଉ ଯିଏ ଭଲ ନ ପାଇବ ତାକୁ କ'ଣ ଭଲ ପାଇବ। ଅର୍ଥାତ୍ କେହି କେହି ଭଜନକାରୀର ଭଜନ ଯେଉଁମାନେ ଭଜନ କରୁନା ଭଜନ କରୁଛନ୍ତି ତାଙ୍କୁ ତ ଭଲ ପାଉନାହାନ୍ତି, ଅଭଜନକାରୀ କଥା ଆଉ କ'ଣ କହିବା। ତେଣୁ ସେମାନେ ହେଉଛନ୍ତି କିଏ ନା ଏଇ ଚାରି ପ୍ରକାର, ଆତ୍ମାରାମ ଆପ୍ତକାମ ଅକୃତଜ୍ଞ ଏବଂ ଗୁରୁଧ୍ରୋହୀ। ଏଇ ଚାରି ଶ୍ରେଣୀ ମଧ୍ୟରେ ଯଥୋତ୍ତର ପରପର ନ୍ୟୁନତା, ପରପର ନ୍ୟୁନ ଏ ନ୍ୟୁନ ସବୁ ନ୍ୟୁନ କ୍ୟାଟେଗୋରିରେ ଯାଉଛି। ଆତ୍ମାରାମ ଠାରୁ ଆପ୍ତକାମ ଆଉ ଟିକେ ନୀଚ ସ୍ତରର, ତାଙ୍କ ଠାରୁ ହେଉଛନ୍ତି କିଏ ନା ଅକୃତଜ୍ଞ ଆଉ ଟିକେ ନୀଚ ସ୍ତରର, ତାଙ୍କ ଠାରୁ ଯେଉଁମାନେ ଗୁରୁଧ୍ରୋହୀ ସେମାନେ ହେଉଛନ୍ତି ସବୁଠାରୁ ନୀଚତମ ସ୍ତରର ଗୁରୁଧ୍ରୋହୀ। ଆତ୍ମାରାମ କହିଲେ ଯିନି ଯେଉଁମାନେ ପରମାତ୍ମାଙ୍କ ସହିତ କ୍ରୀଡ଼ନଶୀଳ, ପରମାତ୍ମାଙ୍କ ସହିତ ସମ୍ବନ୍ଧିତ ହୋଇକି ରହିଛନ୍ତି ଆତ୍ମାରାମ, ସେମାନେ ଆତ୍ମାରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଭଗବାନ ମଧ୍ୟ ଆତ୍ମା ପରମାତ୍ମା ସିଏ, ତେଣୁ ସେମାନଙ୍କର ଆଉ କୌଣସି ବହି ଚିନ୍ତା ନାହିଁ, ବାହାର ଚିନ୍ତା ନାହିଁ, ଆତ୍ମାରାମ ସେମାନେ। ଏ ପ୍ରଶ୍ନଟି କରିଥିଲେ ଭାଗବତମ ଆରମ୍ଭରେ, ଏ ପ୍ରଶ୍ନଟି କରିଛନ୍ତି ସୌନକାଦି ଋଷି ସୁତ ଗୋସ୍ୱାମୀ ପ୍ରଶ୍ନ ପଚାରିଥିଲେ, କହିଥିଲେ ସ ଗୋଧନ। ଆମେ ଯଦି ଶେଷ କରିବା ନା ଚଳିବ, କଥା ଯେମିତି ଚାଲିବ ଏ ପୁରା ଏଇଟା ପଞ୍ଚ ରସ ପଞ୍ଚଧ୍ୟାୟରେ ଆମେ ଶେଷ କରିବା 30 ତାରିଖ ଭିତରେ। ଯାହା ହଉ, ଏଇ ପ୍ରଶ୍ନଟି ପଚାରିଥିଲେ ଯେ କାହିଁକି ସିଏ ତ ସ ଗୋଦୋହନ ମାତ୍ରମ ଏ ଯେଉଁ ସୁଖଦେବ ଗୋସ୍ୱାମୀ ସିଏ କେଉଁଠି ବେଶୀ ସମୟ ରହନ୍ତି ନାହିଁ, ଯେତିକି ସମୟ ଗାଈ ଧୋଇବା ପାଇଁ ଯେତିକି ସମୟ ଦରକାର, ପ୍ରଭୁପାଦ ମହାରାଜ କହନ୍ତି ଇଏ ଅଧଘଣ୍ଟାଟେ ଦରକାର, ଅଧଘଣ୍ଟାଟେ ସେ ରୁହନ୍ତି ଜଣଙ୍କ ଘରେ ପାଖରେ ଅପେକ୍ଷା କରନ୍ତି। କାହିଁକି ରହନ୍ତି ନା ତୀର୍ଥୀ କୁର୍ବନ୍ ତଦାଶ୍ରମମ୍, ସେ ଗୃହସ୍ଥକୁ ତା'ର ସେ ଗୃହଟାକୁ ତୀର୍ଥରେ ପରିଣତ କରିଦିଅନ୍ତି, ସାଧୁଙ୍କର ଯେଉଁଠି ପାଦ ପଡ଼େ ସେଇଟା ତୀର୍ଥରେ ପରିଣତ ହୋଇଯାଏ ତୀର୍ଥୀ କୁର୍ବନ। ତେଣୁ ସିଏ କେମିତି ଏତେ ସମୟ ଦିନ ରହିଲେ, 7 ଦିନ 7 ରାତି ଧରିକି ରହିକି କଥା କହିଲେ, ଆଶ୍ଚର୍ଯ୍ୟ ହୋଇଗଲେ ସୌନକାଦି ଋଷିମାନେ। ତେଣୁ ସେହି ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ ଏ ଶ୍ଳୋକଟି ପ୍ରସିଦ୍ଧ ଶ୍ଳୋକ କହିଛନ୍ତି, ଆତ୍ମାରାମସ୍ୟ ମୁନୟୋ, ଆତ୍ମାରାମ ଭଗବାନ ଏଭଳି ଗୁଣ ରହିଛି, ଆତ୍ମାରାମ ମାନେ ମଧ୍ୟ ଆକର୍ଷିତ ହୁଅନ୍ତି ଆତ୍ମାରାମ, ଅନ୍ୟ କଥା କ'ଣ କହିବା, ଭଗବାନ ଏତେ ଗୁଣ ରହିଛି। 61 ଅର୍ଥ ରହିଛି ଏ ଶ୍ଳୋକରେ। ତେଣୁ ଆତ୍ମାରାମ କହିଲେ ଯେଉଁମାନେ ପରମାତ୍ମାଙ୍କ ସହିତ ମିଳିତ ହୋଇକି ରହିଛନ୍ତି ସେମାନେ ଏତେ ଆନନ୍ଦ ପ୍ରାପ୍ତ ହୁଅନ୍ତି ଯେ ଆଉ କୌଣସି ଚିନ୍ତା ତାଙ୍କର ନଥାଏ ଆତ୍ମାରାମ। ତେଣୁ ଆପ୍ତକାମ କହିଲେ କିଏ ନା ବିଷୟ ଦର୍ଶନ ହେଲେ ମଧ୍ୟ ପୂର୍ଣ୍ଣ କାମ ହେତୁ ତାଙ୍କର ଅନ୍ୟ କୌଣସି ଭୋଗ ଇଚ୍ଛା ନାହିଁ, ବହୁତ ପ୍ରକାର ଭୌତିକ ଉପଭୋଗ ସବୁ ରହିଛି ନା କ'ଣ, ଭୌତିକ ଉପଭୋଗ ରହିଛି, କିନ୍ତୁ ଯେଉଁମାନେ ଆପ୍ତକାମ ସବୁ ପ୍ରକାର ବିଷୟ ଉପଭୋଗ ଥିଲେ ମଧ୍ୟ ସେ ତା ପ୍ରତି ଆକର୍ଷିତ ହୁଅନ୍ତି ନାହିଁ। ଇଏ ହେଉଛି ଆପ୍ତକାମର ଉଦାହରଣ, କାରଣ ସେ ତାଙ୍କର ସବୁ କାମନା ପୂର୍ଣ୍ଣ ହୋଇଯାଇଛି ଆଉ କିଛି ନାହିଁ ବାକି, ତେଣୁ ଆଉ କ'ଣ ସେ ଦରକାର ହେବ ତାଙ୍କୁ? ଯେମିତି ଧ୍ରୁବ ମହାରାଜଙ୍କର ବହୁତ କାମନା ଥିଲା, ଆମେ ଶୁଣିଲେ ଗୋଟେ ସପ୍ତାହ ଧ୍ରୁବ ଚରିତ୍ର ଶୁଣିଲେ, ଧ୍ରୁବ ପ୍ରଥମେ ଯେଉଁ ଯାଇଥିଲେ ଏଭଳି ରାଜ୍ୟ ଆକାଂକ୍ଷା କରିଥିଲେ, ଯେଉଁ ରାଜ୍ୟ ତାଙ୍କ ପିତାଙ୍କର ଠାରୁ ମଧ୍ୟ ଆହୁରି ଉନ୍ନତ ରାଜ୍ୟ ଚାହୁଁଥିଲେ। ତାଙ୍କର ପିତା ହେଉଛନ୍ତି କିଏ? ଧ୍ରୁବଙ୍କର ପିତା ଉତ୍ତାନପାଦଙ୍କ ପିତା, ସ୍ୱୟଂ ଭୁବନଙ୍କ ପିତା ବ୍ରହ୍ମା। ବ୍ରହ୍ମାଙ୍କ ଠାରୁ ବଡ଼ ରାଜ୍ୟ ସେ ଚାହୁଁଥିଲେ। ବ୍ରହ୍ମାଙ୍କର ପିତା ପଚାରୁଛନ୍ତି, ପ୍ରଭୁ ପଚାରୁଛନ୍ତି କିଏ କୁହ, ବ୍ରହ୍ମାଙ୍କର ପିତା କିଏ? ଗର୍ଭଦକ ସେଇ ବିଷ୍ଣୁ ବ୍ରହ୍ମାଙ୍କର ପିତା। ଯାହାଙ୍କର କେହି ପିତା ନୁହନ୍ତି ସେ ହେଉଛନ୍ତି ଭଗବାନ। ଇଏ ହେଉଛି ଭଗବାନଙ୍କର ସଂଜ୍ଞା। ସମସ୍ତଙ୍କ ପିତା ଅଛନ୍ତି, ଯାହାଙ୍କର କେହି ପିତା ନାହାନ୍ତି ସେ ହେଉଛନ୍ତି ଭଗବାନ। ଯଦିଓ ଭଗବାନଙ୍କ ମଧ୍ୟ ପିତା ଅଛନ୍ତି, ବସୁଦେବ ନନ୍ଦ ମହାରାଜ ମାନେ ସବୁ ପିତା। ସର୍ବକାରଣ କାରଣ ଭଗବାନଙ୍କର ଇଏ ହେଉଛି ଗୋଟିଏ ସଂଜ୍ଞା, ଯେ ସବୁ କାରଣର କାରଣ, ତାଙ୍କର କିଛି କାରଣ ନାହିଁ। ଯାହା ହଉ, ଏଇଭଳି ଭାବରେ ଯେତେବେଳେ ଏତେ ବିରାଟ ରାଜ୍ୟ ଚାହୁଁଥିଲେ, ଏତେ କାମନା ତାଙ୍କର ଥିଲା, କିନ୍ତୁ ଯେତେବେଳେ ଭଗବାନ ଆସିଗଲେ, ହରିଭକ୍ତି ସୁଧଦେହରେ ବର୍ଣ୍ଣନା କରାଯାଇଛି, ସେ କହିଲେ, ଭଗବାନ କହିଲେ, ତମେ ଯାହା ଚାହୁଁଛ ଗ୍ରହଣ କର ମୋ ଠାରୁ। ତେଣୁ ସେ କହୁଛନ୍ତି, ସ୍ୱାମୀ କୃତାତ୍ମସ୍ମିଂ ବରଂ ନ ଯାଚେ ସ୍ଥାନାଭିଳାଷୀ ତପସି ସ୍ଥିତୋହମ୍ ତ୍ୱାଂ ପ୍ରାପ୍ତବାନ ଦେବ ମୁନୀନ୍ଦ୍ର ଗୁହ୍ୟମ୍ କାଚଂ ବିଚିହ୍ନନ୍ ଅପି ଦିବ୍ୟ ରତ୍ନ ସ୍ୱାମୀ କୃତାତ୍ମସ୍ମିଂ ବରଂ ନ ଯାଚେ। ପୂର୍ଣ୍ଣ କାମ ହେଇଗଲା ତାଙ୍କର, ଆଉ କୌଣସି କାମନା ରହିଲା ନାହିଁ। ବର୍ତ୍ତମାନ ସେ ଚିନ୍ତା କରୁଛନ୍ତି, ଏତେ ବିରାଟ ରାଜ୍ୟ ଆମ ବୁର୍ଲାରେ ଯଦି କୁହାଯିବ 2000 square meter ଜାଗା ଦିଆଯିବ, ସମସ୍ତେ ବାଡ଼ିଆ ପିଟା ହେବେ ନା କ'ଣ? ସରକାରଙ୍କ ଜାଗାକୁ ସବୁ ମାଡ଼ି ବସି ରଖିଛନ୍ତି ସବୁ ବୁର୍ଲାରେ, ଅଧା ସବୁ ସରକାରଙ୍କ ଜାଗା ମାଡ଼ି ବସି ରଖିଛନ୍ତି। ତାଙ୍କୁ ତ ଦିଆଯିବ, ନିଅ ହେ ଜାଗା ନିଅ, ସେତେ କେତେ ଆନନ୍ଦ ନ ହେବେ। କିନ୍ତୁ ଧ୍ରୁବ ମହାରାଜ ଚାହୁଁଥିଲେ ଛୋଟିଆ ଜାଗା ନୁହଁ, ବୁର୍ଲା କ'ଣ, ବୁର୍ଲା ଓଡ଼ିଶା କ'ଣ, ଭାରତବର୍ଷ କ'ଣ, ସମଗ୍ର ତ୍ରିଭୁବନ କ'ଣ, ଆଠରୁ ବଡ଼ ରାଜ୍ୟ ସେ ଚାହିଁଥିଲେ। ଭଗବାନ ସେଇଟା ଦେଉଛନ୍ତି, କିନ୍ତୁ ସେ ଚାହୁଁନାହାନ୍ତି। ତାଙ୍କୁ ଲାଗୁଛି କିଭଳି ଭାବରେ ଏତେ ବିରାଟ ରାଜ୍ୟ, କିଭଳି ଭାବରେ ତାଙ୍କୁ ଲାଗୁଛି ନା, କାଚଂ ବିଚିହ୍ନନ୍ ଅପି ଦିବ୍ୟ ରତ୍ନ, ପ୍ରଭୁ ମୁଁ କେତେ କ'ଣ ଭଙ୍ଗା କାଚର ଅନ୍ୱେଷଣରେ ଆସିଥିଲି, ଯେଉଁ ଭଙ୍ଗା କାଚକୁ କେମିତି ଆମେ ଡିସ୍ପୋଜ୍ କରିବା, କେମିତି କେଉଁଠି ପକେଇବା, ସେଇଟା ଚିନ୍ତା ହେଇଯାଉଛି। ବର୍ତ୍ତମାନ ସେଇ କାଚ ପାଇଁ ସେ ଏତେ ଲାଳାୟିତ ହେଇଥିଲେ ବୋଲି ବର୍ତ୍ତମାନ ତାଙ୍କର ଅନୁଭବ ହେଉଛି। ପୂର୍ଣ୍ଣ କାମ ତ ଆସିଗଲା ତାଙ୍କର, ଆପ୍ତକାମ ହେଇଗଲେ ସେ। କାଚଙ୍କ ବିଚିହ୍ନ ଅପି ଦିବ୍ୟ ରତ୍ନ, ଆପଣଙ୍କୁ ମୁଁ ପାଇଲି, ଆପଣ ହେଉଛନ୍ତି ଦିବ୍ୟ ରତ୍ନ, ତେଣୁ ଆମେ ସ୍ୱାମୀ କୃତାର୍ଥ ଅସ୍ମି, ପ୍ରଭୁ ମୁଁ କୃତାର୍ଥ ହେଇଯାଇଛି, ବରଂ ନ ଯାଚେ, ମୋର କୌଣସି ବରର ଆବଶ୍ୟକତା ନାହିଁ। ଏଇଭଳି ଭାବରେ ସେ କହିଥିଲେ, ହରିଭକ୍ତି ସୁଧଦେହରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଆପ୍ତକାମର ବର୍ଣ୍ଣନା ରହିଛି, ଆପ୍ତକାମ ଏଇଭଳି ଭାବରେ ତାଙ୍କର ସବୁକିଛି ବିଷୟ ଉପଭୋଗ ଥିଲେ ମଧ୍ୟ ସେ ତା ପ୍ରତି ଆକର୍ଷିତ ହୁଅନ୍ତି ନାହିଁ, ଇଏ ହେଉଛି ଆପ୍ତକାମର ଉଦାହରଣ। ଏବଂ ଆଉ ଆଉ ଯେଉଁ ତୃତୀୟ କ୍ୟାଟେଗୋରିର ବ୍ୟକ୍ତି, ତୃତୀୟ ଶ୍ରେଣୀର ବ୍ୟକ୍ତି ହେଉଛନ୍ତି ଅକୃତଜ୍ଞ। ଏମାନେ କ'ଣ ଅକୃତଜ୍ଞ କହିଲେ, ତାଙ୍କର ଉପକାରୀ ଯେଉଁ ଉପକାର ଯେଉଁମାନେ କରୁଛନ୍ତି ତାଙ୍କ ପ୍ରତି କୌଣସି କୃତଜ୍ଞତା ଜ୍ଞାପନ କରନ୍ତି ନାହିଁ। ଏବଂ ଚତୁର୍ଥ ଶ୍ରେଣୀର ବ୍ୟକ୍ତି ଯେଉଁମାନେ ଅଛନ୍ତି ଗୁରୁଦ୍ରୋହୀ, ତାକୁ ପୁଣି ବିଭିନ୍ନ ଭାବରେ ବିଭକ୍ତ କରାଯାଇଛି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କରୁଛନ୍ତି। ଗୁରୁଦ୍ରୋହୀ କ'ଣ ନା, ଜଣେ ଆମର ଗୁରୁ ଆମର ଯେମିତି ଉପକାର କରୁଛନ୍ତି, କିନ୍ତୁ ସେଇଟାକୁ ମାନନ୍ତି ନାହିଁ, ଇଏ ହେଉଛି ଇଏ ଗୋଟେ ପ୍ରକାର ବ୍ୟକ୍ତି ଗୁରୁଦ୍ରୋହୀ। ଏମାନେ ମଧ୍ୟ ଗୁରୁଦ୍ରୋହୀ ଯିବେ, ଆମ ଗୁରୁ ଶ୍ରୀଗୁରୁ ଚରଣ ପଦ୍ମ କିଏ ଆମକୁ ଭଗବାନ ପାଖରେ ମିଶାଇ ଦେଉ, ଭଗବାନଙ୍କୁ ପାଖକୁ ଆମକୁ ଜ୍ଞାନ ପ୍ରଦାନ କରୁଛନ୍ତି, କେତେ କେତେ ଦାନ ସେ କରିଛନ୍ତି ଆମକୁ, କିନ୍ତୁ ଆମେ ସେଇଟା ଗ୍ରହଣ କରୁନାହୁଁ। ଏମାନେ ହେଉଛନ୍ତି ଇଏ ଗୋଟେ କ୍ୟାଟେଗୋରୀ ଗୁରୁଦ୍ରୋହୀର, ଇଏ ଗୋଟେ କ୍ୟାଟେଗୋରୀ। ଏମାନେ ଗ୍ରହଣ କରନ୍ତି ନାହିଁ, ଏମାନେ ମାନନ୍ତି ନାହିଁ, କ'ଣ ସେ ଗୁରୁ କରିଛନ୍ତି, ଏଇଭଳି ଭାବରେ ତାଙ୍କ ମନର ଧାରଣା, ଗୁରୁ କ'ଣ କଲେ, କିଛି କରିନାହାନ୍ତି ସେ ଆମର। ଇଏ ହେଉଛି ଗୁରୁଦ୍ରୋହୀ ନମ୍ବର ୱାନ୍। ଏମାନେ ଏମାନେ ଟିକେ ନିମ୍ନ ଶ୍ରେଣୀର ଗୁରୁଦ୍ରୋହୀ, ଆଠୁ ଆହୁରି ବହୁତ ଉଚ୍ଚ ଶ୍ରେଣୀର ଗୁରୁଦ୍ରୋହୀ ଅଛନ୍ତି। ସେମାନେ କିଏ ଉପକାର, ଯେଉଁମାନେ ଉପକାର କଲେ ତାଙ୍କ ବିରୁଦ୍ଧରେ ଦ୍ରୋହ କରୁଛନ୍ତି, ନିର୍ହେତୁକ ଦ୍ରୋହକାରୀ, ନିର୍ହେତୁ ସେମାନେ ଦ୍ରୋହ କରୁଛନ୍ତି ମଧ୍ୟ, ତା ବିଭିନ୍ନ ପ୍ରକାର ଦ୍ରୋହକାରୀ ମଧ୍ୟ ଅଛନ୍ତି। କୌଣସି ଗୁରୁଙ୍କର କୌଣସି ଦୋଷ ନଥିଲେ ମଧ୍ୟ ତାଙ୍କ ପ୍ରତି ଦ୍ରୋହ କରୁଛନ୍ତି। ଏମାନେ ଗୁରୁଦ୍ରୋହୀ, ଏମାନେ ହେଉଛନ୍ତି ବହୁତ ଖତରନାକ ବ୍ୟକ୍ତି ଯେଉଁମାନେ ଗୁରୁଦ୍ରୋହୀ। ସାହିତ୍ୟିକ ଦ୍ରୋହକାରୀ ରହିଛନ୍ତି, ସେଇଟାକୁ ଅଳ୍ପ ଦ୍ରୋହ କୁହାଯାଏ। ମନେକର ଗୁରୁ ତୁମ ପ୍ରତି ଗୋଟେ କିଛି ଅନ୍ୟାୟ କରିଦେଲେ, ଯେମିତି ଆମେ କହିବା ଯେଭଳି ଭାବରେ ଶୁକ୍ରାଚାର୍ଯ୍ୟ, ଶୁକ୍ରାଚାର୍ଯ୍ୟ ଯେତେବେଳେ ଭଗବାନ ଆସିଛନ୍ତି, ବାମନ ଦେବ ଆସିଛନ୍ତି, ବଡ଼ି ମହାରାଜ ଚାହୁଁଛନ୍ତି ତାଙ୍କୁ ଦେବା ପାଇଁ, ପ୍ରଦାନ କରିବା ପାଇଁ, ଦାନ ପ୍ରଦାନ କରିବା ପାଇଁ, କିନ୍ତୁ ଗୁରୁଦେବ ମନା କରିଦେଲେ, ନା ତୁମେ ଜାଣିଦିଅ ନା ତିନି ପାଦ ଭୂମି କ'ଣ, ସବୁ ତୁମର ତିନି ଲୋକକୁ ନେଇଯିବେ ସିଏ। କିନ୍ତୁ ସେ ତାଙ୍କୁ ମାନିଲେ ନାହିଁ, ଗୁରୁଙ୍କୁ ତ୍ୟାଗ କରିଦେଲେ। ଏ ଉପରେ ତ ଗୁରୁଦ୍ରୋହ ହେବ, ଗୁରୁଙ୍କୁ ତ୍ୟାଗ କରିଦେଲେ, ମାନିଲେ ନାହିଁ ଗୁରୁ ବୋଲି ସେ ମାନିଲେ ନାହିଁ, ତାଙ୍କର ଦୋଷ ଥିଲା, ଗୁରୁଙ୍କର ଦୋଷ ଥିଲା। ତେଣୁ ଇଏ ଅଳ୍ପ ଗୁରୁଦ୍ରୋହୀ। ଅବଶ୍ୟ ଶୁକ୍ରାଚାର୍ଯ୍ୟଙ୍କର ଯେଉଁ କଥା ଯେଉଁ ହେଇଛି ଭଗବାନଙ୍କ ଲୀଳା, ସେଇଟା ଏଇଟାକୁ ଆମର ଗୁରୁଦ୍ରୋହୀ କୁହାଯିବ ନାହିଁ, ସେ ଗୁରୁ ନୁହନ୍ତି ବୋଲି କୁହାଗଲା। ସେ ତ ଗୁରୁ ନୁହନ୍ତି, ଆଉ ଗୁରୁଦ୍ରୋହୀ କେମିତି ହବ, ଗୁରୁ ନ ଶସ୍ୟା ଋଷଭଦେବ କହିଲେ ସେଇଟା। ଆଉ ଜଣେ ଅଛନ୍ତି ସହେତୁକି ଦ୍ରୋହକାରୀ, କିଛି ଏଇଟା ସହେତୁକି ଦ୍ରୋହକାରୀ ଏଇଟା ହେଲା। ଆଉ କେତେଜଣ ଅଛନ୍ତି କୌଣସି କ'ଣ କୌଣସି କାରଣ ନଥାଇକି ମଧ୍ୟ ଦ୍ରୋହ କରନ୍ତି, ସେମାନେ ହେଉଛନ୍ତି ନିରହେତୁକ ଦ୍ରୋହକାରୀ, ଗୁରୁଦ୍ରୋହ। ତେଣୁ ଏମାନେ ଏମାନେ ଯେଉଁମାନେ କୌଣସି ଗୁରୁଙ୍କର କୌଣସି ଦୋଷ ନଥାଇକି ମଧ୍ୟ ତାଙ୍କ ପ୍ରତି ଦ୍ରୋହ କରନ୍ତି, ଏମାନେ ହେଉଛନ୍ତି ବିଶ୍ୱାସଘାତୀ ବୋଲି କୁହାଯାଉଛି, ଏମାନେ ହେଉଛନ୍ତି ବିଶ୍ୱାସଘାତୀ। ତେଣୁ ଏହି ପ୍ରକାର ଏ ଗୁରୁଦ୍ରୋହୀମାନଙ୍କୁ ମଧ୍ୟ ତିନି ପ୍ରକାର ଭେଦ କରିଦେଇଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ସହେତୁକି, ନିରହେତୁକି ଏବଂ ବିଶ୍ୱାସଘାତୀ। ପ୍ରଥମ ପ୍ରଶ୍ନର ଉତ୍ତରରେ ଉଦାହରଣ, ଗୋଟିଏ ପ୍ରଶ୍ନର ଯେଉଁ ତିନୋଟି ପ୍ରଶ୍ନ କରିଥିଲେ ଭଗବାନ, ପ୍ରଥମ ପ୍ରଶ୍ନର ଉତ୍ତର ଗୋଟିଏ ଉଦାହରଣ ଦେଲେ, ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦୁଇଟି ଉଦାହରଣ ଦେଲେ, ଏବଂ ତୃତୀୟ ପ୍ରଶ୍ନର ଉଦାହରଣରେ ଛଅଟି ଉଦାହରଣ ଦେଲେ, ତୃତୀୟ ପ୍ରଶ୍ନର ଉତ୍ତରରେ ଛଅଟି ଉଦାହରଣ, ଏମିତି ସମୁଦାୟ ନଅଟି ଉଦାହରଣ ଦେଇଛନ୍ତି ଭଗବାନ। ଏଇ ତିନୋଟି ଶ୍ଳୋକରେ ତିନୋଟି ପ୍ରଶ୍ନର ଉତ୍ତର ଦେଇକି ନଅଟି ଉଦାହରଣ ଦେଲେ। ତେଣୁ ଗୋପୀମାନେ ଯେତେ ଶୁଣିଲେ ମଧ୍ୟ ସିଏ ଚିନ୍ତା କରୁଛନ୍ତି କୃଷ୍ଣ କେଉଁ କାଟେଗୋରୀର, ସେ ପ୍ରଶ୍ନର ଉତ୍ତର ମିଳିଲା ନାହିଁ, ସେ ପ୍ରଶ୍ନ ସିଧାସଳଖ ପଚାରି ନାହାନ୍ତି, ପରୋକ୍ଷ ଭାବେ ପ୍ରଶ୍ନ ପଚାରିଛନ୍ତି। ତାଙ୍କର ଭାବନା ରହୁଛି ତୁମେ କେଉଁ କାଟେଗୋରୀରେ ଯିବ, ଆମକୁ ତୁମେ ତ୍ୟାଗ କରିଦେଲ, ବିରହ ଯନ୍ତ୍ରଣା ଆମକୁ ପ୍ରଦାନ କଲ, ତୁମେ ପ୍ରକୃତରେ ଗୁରୁଦ୍ରୋହୀ, ଏଇଭଳି ଭାବେ ତାଙ୍କ ମନର ଧାରଣା। ତେଣୁ ଭଗବାନ ଏଇ ପ୍ରଶ୍ନର ତାଙ୍କର ଯଦିଓ ପ୍ରଶ୍ନ ପଚାରି ନାହାନ୍ତି, ଭଗବାନ ସେ ପ୍ରଶ୍ନର ତାଙ୍କ ମନର ଭାବନାଟାକୁ ବର୍ତ୍ତମାନ ଉତ୍ତର ଦେବେ। କୋଡ଼ିଏ ଶ୍ଳୋକରେ ସେ କହୁଛନ୍ତି, ନାହଂ ତୁ ସଖ୍ୟୋ ଭଜତୋପି ଜନ୍ତୁନ୍ ଭଜାମି ଅମିଷାମ ଅନୁଭୂତି ମୃତୟେ ଯଥା ଧନୋ ଲବ୍ଧ ଧନେ ବିନଷ୍ଟେ ତତ୍ ଚିନ୍ତୟା ନିବୃତୋ ନ ବେଦ। ଏଠି କ'ଣ କହିଲେ, ସଖ୍ୟ ଶବ୍ଦ ପୁଣି ବ୍ୟବହାର କଲେ, ସଖ୍ୟ ସମ୍ବୋଧନ କଲେ। ତୃତୀୟ ଶ୍ଳୋକରେ ଭଗବାନ ଯେଉଁ ଉତ୍ତର ଦେଇଛନ୍ତି ଏଥିରେ କୌଣସି ତାଙ୍କୁ ସମ୍ବୋଧନ କରିନାହାନ୍ତି, ଏଇଠି ସମ୍ବୋଧନ କରୁଛନ୍ତି, ହେ ତୁ ନାହନ୍ତୁ ସଖ୍ୟେ ସଖ୍ୟ। ସମୟ ହେଇଗଲାଣି, ତେଣୁ ଯାହା ହଉ, ହେ ସଖ୍ୟ ଅହଂ ମୁଁ, ସେ ଜାଣିବା ପାଇଁ ଗୋପୀମାନେ ଚାହୁଁଛନ୍ତି ତୁମେ କେଉଁ କାଟେଗୋରୀର, ତୁମେ କେଉଁ କାଟେଗୋରୀର, ସେ ଭଗବାନ ସେ ପ୍ରଶ୍ନ ନ ପଚାରିଲେ ମଧ୍ୟ ଏ ଉତ୍ତର ଦେଇଦେଉଛନ୍ତି। କିନ୍ତୁ ଅହଂ କୋପି, ଏଇ ଯେଉଁ ତିନିଟା କାଟେଗୋରୀ କହିଲେ, ଆ ଭିତରେ ନଅଟା ଉଦାହରଣ ଦିଆଯାଇଛି, ଏମାନେ ମୁଁ ଏତେ କେଉଁଥିରେ ଯାଉନାହିଁ। ଅମିଷା ମାଂ ଭଜତା ଜନ୍ତୁନା, ଭଜତା ମନରେ ଯେଉଁମାନେ ଭଜନ କରନ୍ତି, ଅନୁଭୂତି ବୃତ୍ତୟେ, ଅନୁଭୂତି କହିଲେ ଅନୁବର୍ତ୍ତନସ୍ୟ ଧ୍ୟାନ ରୂପସ୍ୟ ବୃତ୍ତୟେ ଅବିଚ୍ଛେଦାୟ ନିରନ୍ତର ଧ୍ୟାନ ପ୍ରବୃତ୍ତାର୍ଥଂ। ଯେଉଁମାନେ ମୋତେ ଭଜନ କରନ୍ତି ସେହି ଅନୁସାରେ ଭଜନ୍ତ ଅପି, ସେମାନେ ମୋତେ ଭଜନ କଲେ ମଧ୍ୟ, ମମ ସେବା କୁର୍ବତ ଅପି, ମୋର ସେବା କଲେ ମଧ୍ୟ, ଜନ୍ତୁ ନ ଭଜାମି, ତାଙ୍କର ଭଜନ କରେ ନାହିଁ। ଯଦି ଭଗବତ ଗୀତାରେ ଭଗବାନ କହିଲେ, ଯେ ଯଥା ମାଙ୍କ ପ୍ରପଦ୍ୟନ୍ତି ତାଙ୍କୁ ସଦୈବ ଭଜାମି ହମ୍, ଏକଥା କହିଛନ୍ତି, କିନ୍ତୁ ତଥାପି ଏଠି କହୁଛନ୍ତି ମୁଁ ତାଙ୍କର, ଯିଏ ମୋତେ ଭଜନ କଲେ ମଧ୍ୟ ମୁଁ ତାଙ୍କର ଭଜନ କରେ ନାହିଁ। ପ୍ରତ୍ୟକ୍ଷତଃ ନିରନ୍ତର ନାନୁବର୍ତ୍ତେ, ସେମାନେ ଯେଉଁଭଳି ଭାବରେ ଭଜନ କରନ୍ତି ମୁଁ ତାଙ୍କର ସେଇଭଳି ଭାବରେ ଭଜନ କରେ ନାହିଁ। ଅଧନ କାହିଁକି, କାରଣ କ'ଣ ନା, ଅଧନ ଯେଉଁମାନେ ନିର୍ଦ୍ଧନୀ ବ୍ୟକ୍ତି, ଏ ଉଦାହରଣ ଇଏ ଗୋଟିଏ ଉଦାହରଣ ଦେଲେ ଭଗବାନ, ଯେଉଁମାନଙ୍କର ନିର୍ଦ୍ଧନ, ନାମର କିଛି ନିର୍ଦ୍ଧନ ବ୍ୟକ୍ତି କିଏ ଅଛନ୍ତି, ସବୁ ଧନୀ, ତେଣୁ ଏଇଟା ବୁଝିପାରିବେ ନାହିଁ ସେମାନେ। ଯେଉଁମାନେ ନିର୍ଦ୍ଧନ ବ୍ୟକ୍ତି ସେମାନେ ବୁଝିବେ। ଅଧନ ଯେଉଁମାନଙ୍କ ନିର୍ଦ୍ଧନ ଯେଉଁମାନେ ବ୍ୟକ୍ତି ସେମାନେ ଯଥା ଲବ୍ଧ ଧନେ ତାଙ୍କୁ ଦିଆଯିବ, କୋଟିଏ ଟଙ୍କା ଦିଆଯିବ ଲବ୍ଧ ଧନେ। କୋଟିପତି ହେଇଗଲେ ସିଏ ତାଙ୍କର କେମିତି ଆନନ୍ଦ ହବ, କେତେ ଜଣ ହାର୍ଟ ଫେଲ୍ ହେଇଯାଏ। ଅଧନେ ଅଧନ ଯଥା ଲବ୍ଧ ଧନେ ମାନେ ତାଙ୍କୁ ଧନ ଦିଆଗଲେ ଯେମିତି, କିନ୍ତୁ ଦେଲା ପରେ ସେ ଯେଉଁ ଆନନ୍ଦିତ ହେବ ତାଙ୍କ ଆନନ୍ଦ ଆମେ ଚିନ୍ତା କରିପାରିବା ନାହିଁ। କିନ୍ତୁ ତାପରେ ବିନଷ୍ଟ, ସେ ଧନଟା ପୁଣି ଚାଲିଗଲା, ବିନଷ୍ଟ ହେଇଗଲା, ତାହେଲେ କ'ଣ ହେବ ତାଙ୍କର ଅବସ୍ଥା? ବହୁତ ଗରିବ ବ୍ୟକ୍ତି, ସେ ବହୁତ ଧନ ପ୍ରାପ୍ତ ହେଇଗଲା କିନ୍ତୁ ସାଙ୍ଗେ ସାଙ୍ଗେ ସେ ଚାଲିଗଲା, ଧନଟା ଚାଲିଗଲା, ତାର ଅବସ୍ଥା କ'ଣ ହେବ ନା? ଅଚିନ୍ତୟା ତଚିନ୍ତୟା ମାନେ ଏଇସବୁ, ସେ ଧନଟା ଯେଉଁ ମିଳିଥିଲା କୁଆଡ଼େ ଗଲା କ'ଣ ସେଇ ବିଷୟରେ ଚିନ୍ତାରେ ଚିତ୍ତସ୍ୟ ଚିତ୍ତୟା ଭାବନସ୍ୟ ଚିତ୍ତରେ ସେଇ ସେଇ ଚିନ୍ତା କେବଳ ରହିବ, ଆଉ କିଛି ଚିନ୍ତା ରହିବ ନାହିଁ ନିବୃତ। ସେ ଚିନ୍ତାରେ ଏତେ ପୂର୍ଣ୍ଣ ହେଇଯିବ ସିଏ, ଅନ୍ୟ କିଛି ଅନ୍ୟତ କହିଲେ ତାକୁ କେତେବେଳେ କ୍ଷୁଧା ହେଲାଣି ବା ଶୋଷ ହେଲାଣି, ଭୋକ ହେଲାଣି ଶୋଷ ହେଲାଣି, ଏସବୁ ବୁଲିଯିବ। ଏକାଦଶୀରେ ଆଉ ତାକୁ ଚିନ୍ତା କରିବାକୁ ପଡ଼ିବନି ସେ ଉପବାସ ରହିଛି ବୋଲି, ନ ବେଦ ସେ ଜାଣିପାରିବ ନାହିଁ। ଭଗବାନ ସେଇଥିପାଇଁ ଏଇ ବ୍ୟବସ୍ଥାଟି କରନ୍ତି, ଗୋପୀମାନଙ୍କ ପାଖକୁ ଯେଉଁ ଚାଲିଗଲେ ଦୂରେଇ ଗଲେ, ଏ ଗୋପୀମାନଙ୍କୁ ପ୍ରକୃତରେ ଆନନ୍ଦ ବର୍ଦ୍ଧନ କରିବା ପାଇଁ ଏ କଥା କହିବେ ସବୁ। ତେଣୁ ଅତ୍ର ଜୀବ ଗୋସ୍ୱାମୀ ଏ ଶ୍ଳୋକରେ କହୁଛନ୍ତି ଭାବାର୍ଥରେ, ନାହଂ ବସାମି ବୈକୁଣ୍ଠେ ଯୋଗିନା ହୃଦୟ ନଚ ମଦ୍ଭକ୍ତ ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ଏଇ ଏଇ କଥାଟିକୁ ଭଗବାନ ଯେଉଁ କହିଛନ୍ତି ନାରଦଙ୍କୁ, ଏ କଥାକୁ ଉଦାହରଣ ଦେଇଛନ୍ତି। କ'ଣ ନା ପ୍ରକୃତରେ ଯେ ନଥାନ୍ତି ତାହା ନୁହଁ, ତ ନିକଟେ ସ୍ଥିତମପି ସ୍ୱୟଂ ତେଭ୍ୟୋ ନ ଦର୍ଶାମି ଇତ୍ୟର୍ଥ। ଭଗବାନ ସବୁଠାରେ ଅଛନ୍ତି, କାହିଁକି ନାହାନ୍ତି ବୈକୁଣ୍ଠରେ କାହିଁକି ନାହାନ୍ତି? ତାର ଉଦ୍ଦେଶ୍ୟ ହେଉଛି କ'ଣ ନା ସେ ତାଙ୍କୁ ଦର୍ଶନ ଦିଅନ୍ତି ନାହିଁ, ଦର୍ଶନ ଦିଅନ୍ତି ନାହିଁ, ଆର ଅର୍ଥ ହେଉଛି ଏଇଟା। ଜୀବ ଗୋସ୍ୱାମୀ ତାଙ୍କର ଭାବ ସନ୍ଦର୍ଭରେ କହିଛନ୍ତି ଏଇଟା। ଯାହା ହଉ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଅତ୍ର ପ୍ରଥମ ଦ୍ୱିତୀୟ ପ୍ରଶ୍ନୋତ୍ତର ଉଦାହରଣେଷୁ ତ୍ୱଂ ନ ବର୍ତ୍ତସେ। ତୃତୀୟ ପ୍ରଶ୍ନୋତ୍ତର ତୃତୀୟ ପ୍ରଶ୍ନୋତ୍ତର ଉଦାହରଣେଷୁ ମଧ୍ୟ କତମ ଇତି ଚେତ୍ ଶୁଣନ୍ତ ଭୋ। ତମେ ଯେଉଁ ତିନୋଟି ପ୍ରଶ୍ନ ପଚାରିଥିଲ ତିନିଟା ଶ୍ରେଣୀର ବ୍ୟକ୍ତି, ତମେ ଚିନ୍ତା କରୁଥିଲ ମୁଁ କେଉଁ ଶ୍ରେଣୀର, ମୁଁ କିନ୍ତୁ ସେ ତିନୋଟି ଶ୍ରେଣୀର ନୁହଁ, ମୁଁ ଏଇ ଶ୍ରେଣୀର କହିବେ, ବର୍ତ୍ତମାନ କହିବେ ତାର ଉତ୍ତର ଏଇଠି ଦେବେ। କ'ଣ କ'ଣ ସେଇଟା, କେଉଁ ଶ୍ରେଣୀରେ ଭଗବାନ ନା? ଭଗବାନ ବୁଝିବା କ'ଣ ଏତେ ସହଜ ଜିନିଷ, ସହଜ କଥା? ଭଗବାନ ନାରାୟଣ, ନାରାୟଣ ହିସାବରେ ସେ ଆତ୍ମାରାମ ଏବଂ ପୂର୍ଣ୍ଣକାମ, ନାରାୟଣ ହିସାବରେ ସେ ଆତ୍ମାରାମ ଏବଂ ପୂର୍ଣ୍ଣକାମ, କିନ୍ତୁ ସେ ମଧ୍ୟ ନନ୍ଦପୁତ୍ର, ନନ୍ଦପୁତ୍ର ହିସାବରେ ସେ ଅନାତ୍ମାରାମ ଅପୂର୍ଣ୍ଣକାମ। ତାଙ୍କର କ'ଣ ସ୍ତନ୍ୟ କାମନା ଜାତ ହେଲା, ଆତ୍ମାରାମ ହେଲେ ମଧ୍ୟ ସ୍ତନ୍ୟ କାମନା ଜାତ ହେଲା। ମା ଯେତେବେଳେ ସ୍ତନ୍ୟପାନ କରୁଛନ୍ତି, ଯେତେବେଳେ ଚୁଲିରେ କ୍ଷୀର ପଡ଼ିଯାଉଛି ସେତେବେଳେ ସେ ପୁଅକୁ ବକି ଦେଇକି ତଳେ ରଖିଦେଇ ଚାଲିଗଲେ, ସେତେବେଳେ ତାଙ୍କ କ୍ରୋଧ ଜାତ ହେଲା। ଆତ୍ମାରାମ ହେଲେ ମଧ୍ୟ ତାଙ୍କର ସ୍ତନ୍ୟ କାମନା ଜାତ ହେଲା, ଆତ୍ମକାମ ହେଲେ ମଧ୍ୟ ତାଙ୍କର କ୍ରୋଧ ଜାତ ହେଲା, ପୂର୍ଣ୍ଣ ପ୍ରାପ୍ତ ପୂର୍ଣ୍ଣତା ପ୍ରାପ୍ତ ହେଲା ନାହିଁ, ଅପୂର୍ଣ୍ଣତା ରହିଗଲା। ପୂର୍ଣ୍ଣକାମ ହେଲେ ମଧ୍ୟ ଅପୂର୍ଣ୍ଣତା ରହିଗଲା। ତେଣୁ ଏକ ସଙ୍ଗରେ ତାଙ୍କର ଦୁଇଟି ଯାକ କଥା ରହିଛି, ବିପରୀତ କଥା ସବୁ ରହିଛି। ନାରାୟଣ ହିସାବରେ ସେ ଆତ୍ମାରାମ, ତାଙ୍କର କୌଣସି ଆବଶ୍ୟକତା ନାହିଁ। ଯେତେବେଳେ ଲକ୍ଷ୍ମୀଦେବୀ ଯେତେବେଳେ ବାହାରିଲେ ସମୁଦ୍ରରୁ ବାହାରିଲେ, ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଲକ୍ଷ୍ମୀଦେବୀ ଦେଖିଲେ କାହାକୁ ବରଣ କରିବେ, କିଏ ମୋର ସ୍ୱାମୀ ହେବେ, ସମସ୍ତଙ୍କୁ ଖୋଜିଲେ, ଯେଉଁମାନେ ସେଠି ଅଛନ୍ତି ଯେଉଁମାନେ ନାହାନ୍ତି ସମସ୍ତ ବିଷୟରେ ଧ୍ୟାନ କରିଦେଲେ ଲକ୍ଷ୍ମୀଦେବୀ ତିନୋଟି ଶ୍ଳୋକରେ। ତେଣୁ ସମସ୍ତଙ୍କର କିଛି ନା କିଛି ଦୋଷ ରହିଛି, ନୂନଂ ତପୋଜସ୍ୟ ନ ମନୁ ନିର୍ଜୟ, ବହୁତ ତପସ୍ୱୀ ବ୍ୟକ୍ତି ଅଛନ୍ତି କିନ୍ତୁ ତାଙ୍କର କ୍ରୋଧ ଜୟ କରିପାରିନାହାନ୍ତି, ଏଇଭଳି ଭାବରେ ସମସ୍ତଙ୍କର ଦୋଷ ଦେଖିଦେଲେ, କିନ୍ତୁ ଭଗବାନ ସେଇଠି ରହିଛନ୍ତି ଅଜିତ। ଏ ହେଉଛି ଷଷ୍ଠ ମନୁଙ୍କ ସମୟରେ ଭଗବାନଙ୍କର ଯେଉଁ ଅବତାର ହେଇଥିଲେ ଅଜିତ, ସେ ସେଇଠି ଅଛନ୍ତି, କିନ୍ତୁ ତାଙ୍କ ଦେଖିଲେ ତାଙ୍କର କୌଣସି ଦୋଷ ନାହିଁ। କିନ୍ତୁ ତଥାପି ଯେହେତୁ ସମସ୍ତଙ୍କ ପାଖରେ ଦୋଷ ଦେଖିଦେଲେ ଆଙ୍କର ମଧ୍ୟ ଦୋଷ ବାହାର କରିଦେଲେ କ'ଣ ସେ ଦୋଷ ନ ନ କାଙ୍କ୍ଷେ ହି ମା ମୋତେ ସେ ଚାହୁଁନାହାନ୍ତି ନହେଲେ ସବୁ ଗୁଣ ରହିଛି କିନ୍ତୁ ସେ ମୋତେ ଚାହୁଁନାହାନ୍ତି ତେଣୁ ଭଗବାନ ନ ଚାହିଁଲେ ମଧ୍ୟ ଲକ୍ଷ୍ମୀଦେବୀ ତାଙ୍କୁ ବରଣ କଲେ ସେଇଭଳି ଭାବରେ ଭଗବାନ ନାରାୟଣ ହିସାବରେ ଆତ୍ମାରାମ ଆପ୍ତକାମ କିନ୍ତୁ ନନ୍ଦପୁତ୍ର ହିସାବରେ ଅନାତ୍ମାରାମ ଅପୂର୍ଣ୍ଣକାମ ଏକାଧାରରେ ବିପରୀତ ତାଙ୍କର ରହିଛି ଗୁଣ ସବୁ ରହିଛି ଏକାଧାରରେ ସେଇଭଳି ଭାବରେ ଗୋପାଳକ ହିସାବରେ ସେ ଗୋପାଳନ କରୁଛନ୍ତି କ'ଣ ନୀତିଶାସ୍ତ୍ର ଜାଣିଛନ୍ତି କ'ଣ ଜାଣିଛନ୍ତି ଇନ୍ଦ୍ର କହିଲେ ନା ବାଚାଳମ ବାଳି ସଂ ସ୍ତବ୍ଧମ ଏସବୁ କହିଦେଲେ ଗୋପାଳଟା ଛୋଟ ପାଠ ପଢ଼ିନି କିଛି କରିନି କିଛି ଜ୍ଞାନ ନାହିଁ ଆର ତେଣୁ ଭଗବାନ କହୁଛନ୍ତି ଗୋପାଳକ ମୁଁ ହେଲେ ମଧ୍ୟ ମୋର ନୀତିଶାସ୍ତ୍ରରେ କିଛି ଜ୍ଞାନ ନାହିଁ ଅଧ୍ୟୟନ କରିନାହିଁ କିନ୍ତୁ ମୁଁ ଅକୃତଜ୍ଞ ସେଥିପାଇଁ ତମେ ଭାବୁଥିବ ମୁଁ ପାଠ ପଢ଼ିନି ସେଥିପାଇଁ ମୁଁ ଅକୃତଜ୍ଞ ନା ଗୋପାଳକ ହେଲେ ମଧ୍ୟ ମୁଁ ପାଠ ନ ପଢ଼ିଥିଲେ ମଧ୍ୟ ସେଥିପାଇଁ ହୁଏତ ମୁଁ ଅକୃତଜ୍ଞ ହେଇପାରେ କିନ୍ତୁ ମୁଁ ନାରାୟଣ ହିସାବରେ ନାରାୟଣ ହିସାବରେ ସର୍ବଜ୍ଞ ମୁଁ ସବୁ ଜାଣିଛି ତେଣୁ ମୁଁ କେମିତି କୃତଜ୍ଞ ଅକୃତଜ୍ଞ ହେବି ତେଣୁ ମୁଁ କୃତଜ୍ଞ ଏବଂ ଭଗବାନ ଯେଉଁ ବିଭିନ୍ନ ପ୍ରକାର ଲୀଳା ବିଳାସ କରନ୍ତି ସେଇ ହିସାବରେ ମୁଁ ପ୍ରଣୀତା ତୁମର କ'ଣ ହେଉଛି ମୁଁ ତୁମକୁ ପରିତ୍ୟାଗ କରିଦେଲେ ମଧ୍ୟ ମୁଁ ତୁମ ଗୁରୁଦ୍ରୋହୀ ହେଲି ନାହିଁ ଗୋପୀମାନେ ଭାବୁଛନ୍ତି ଏ ଗୁରୁଦ୍ରୋହୀ ଆମକୁ ତ୍ୟାଗ କରିଦେଲେ ଗୁରୁଦ୍ରୋହୀ ଭଳି କିନ୍ତୁ ମୁଁ ତୁମକୁ ତ୍ୟାଗ କଲେ ମଧ୍ୟ ମୁଁ ଗୁରୁଦ୍ରୋହୀ ନୁହଁ ମୁଁ ସେ କ୍ୟାଟେଗୋରିରେ ଯିବି ନାହିଁ କାହିଁକି ନା ପୁଣି ମୁଁ ତୁମକୁ ଦେଖା ଦେଉଛି ଏଠି ପୁଣି ଆସି ତୁମର ଦର୍ଶନ ତୁମକୁ ଦର୍ଶନ ଦେଉଛି ତେଣୁ ମୁଁ ଗୁରୁଦ୍ରୋହୀ ମଧ୍ୟ ଯିବି ହେବି ନାହିଁ ଏ କ୍ୟାଟେଗୋରିରେ ଯିବି ନାହିଁ ତାହେଲେ ତୁମେ କେଉଁ କ୍ୟାଟେଗୋରିରେ କୁହ ନିଶ୍ଚିନ୍ତ ଭାବରେ କୁହ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷାରେ କହୁଛନ୍ତି ଗୋପୀମାନେ କ'ଣ ବୁଝିବେ ଭଗବାନଙ୍କର ବାକ୍ଚାତୁରୀ ଯେଉଁ ରହିଛି ଗୋପୀମାନେ ମଧ୍ୟ କିଛି କମ୍ ନୁହନ୍ତି ସେମାନେ ମଧ୍ୟ ଭଗବାନଙ୍କର ଭଳି ଶକ୍ତି ସେମାନେ କିନ୍ତୁ ତଥାପି ଭଗବାନଙ୍କ ସହିତ କିଏ ସମାନ ହୋଇପାରିବେ ତେଣୁ ଯଦି ଗୋପୀମାନେ କହିବେ ତାହେଲେ ତୁମେ କେଉଁ କ୍ୟାଟେଗୋରି ଯାଉଛ ଠିକ୍ ଭାବରେ କୁହ ଆମେ ବୁଝିପାରୁନାହୁଁ କ'ଣ ତୁମେ କହୁଛ ତେଣୁ ଭଗବାନ କହୁଛନ୍ତି ତାର ଉତ୍ତର ଏଇଠି କହୁ ନାହଂ ତୁ ଇତ୍ୟାଦି ଏଇ ଶ୍ଳୋକଟି ସେଥିପାଇଁ କହିଲେ ମୁଁ ଏମାନଙ୍କ ଭିତରେ କେଉଁ କ୍ୟାଟେଗୋରିରେ ମୁଁ ଯାଉନାହିଁ ମୁଁ ଜୀବ କ୍ୟାଟେଗୋରି ନୁହଁ ମୁଁ ହେଉଛି ଭଗବତ କ୍ୟାଟେଗୋରି ଜୀବ ହିସାବରେ କ'ଣ ଅବଜାନତି ମାଂ ଗୁଡ଼ା ମାନୁସିଂ ତନୁ ମା ଶ୍ରୀତମ ଭଗବାନ ଯେତେବେଳେ ମନୁଷ୍ୟ ରୂପରେ ଲୀଳା କରନ୍ତି ଲୋକମାନେ ବୁଝିପାରନ୍ତି ନାହିଁ ତାକୁ ଅପମାନ କରନ୍ତି ତେଣୁ ଯିଏ ଯେଉଁଭଳି ଭାବରେ ମୋତେ ଭଜନ କରନ୍ତି ମୁଁ ତାକୁ ସେଇଭଳି ଭାବରେ ଭଜନ କରିବି ତା ନୁହଁ ଯଦିଓ ଭଗବତ ଗୀତାରେ ଭଗବାନ କହିଛନ୍ତି ଯିଏ ଯଥା ମାଙ୍କୁ ପ୍ରପଦ୍ୟନ୍ତେ କିନ୍ତୁ ତଥାପି ସେଥିରେ ମୋତେ ପରିବର୍ତ୍ତନ କରିପାରିବେ ଭଗବାନ ତେଣୁ ଏଠି ତାଙ୍କୁ ଅବଳା ବୋଲି ସମ୍ବୋଧନ କରିଛନ୍ତି ତମ ଅବଳା କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ତମେ ମୋର ଅଭିପ୍ରାୟ କ'ଣ ଜାଣିବ ତମର କ'ଣ ଜ୍ଞାନ ଅଛି ତେଣୁ ମୁଁ ଯେଉଁ ବ୍ୟବସ୍ଥା କରୁଛି ଯେଉଁ ଭଳି ବ୍ୟବହାର କରେ ତାର ଉଦ୍ଦେଶ୍ୟ ହେଉଛି କ'ଣ ନା ଏଇ ଉଦାହରଣଟି ଦେଲେ ଯଥା ଧନ ଲବ୍ଧ ଧନେ ବିନଷ୍ଟେ ଏଇ କଥା ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁ ପରିସ୍ଥିତିରେ ନିଜକୁ ଦାୟୀ କରନ୍ତି ଭଗବାନଙ୍କୁ ଦାୟୀ କରନ୍ତି ନାହିଁ ଯେଉଁମାନେ ଭଗବାନଙ୍କୁ ଭକ୍ତ ନୁହନ୍ତି ସେମାନେ ସବୁ ପରିସ୍ଥିତିରେ ଭଗବାନଙ୍କୁ ଦାୟୀ କରନ୍ତି ଯଦି କିଛି ପ୍ରାପ୍ତ ହେଲେ ସେତେବେଳେ ନିଜକୁ କହିବେ ମୋର ଏସବୁ ଗୁଣ ଥିବାରୁ ମୁଁ ଏଇଟା ପାଇଲି ଯଦି କିଛି ଅସୁବିଧା ହେଲା କହିବେ ଭଗବାନ ଏଇଭଳି ଭାବରେ ନିଷ୍ଠୁର ଭକ୍ତ ଏବଂ ଅଭକ୍ତ ଭିତରେ ତଫାତ୍ ହେଉଛି ଏଇଟା ତେଣୁ ନିର୍ଦ୍ଧନ ବ୍ୟକ୍ତି ଧନ ପାଇଲେ ଧନ ପାଇକି ଯଦି ସେ ଧନକୁ ହଜେଇ ଦିଏ ହରେଇ ଦିଏ ସେ ଯେଉଁଭଳି ଭାବରେ ଚିନ୍ତା କରେ ଅନ୍ୟ କଥା ଚିନ୍ତା କରେ ନାହିଁ ତାକୁ କ୍ଷୁଧା ହେଲେ ମଧ୍ୟ ସେ ଚିନ୍ତା କରିବ ନାହିଁ ମୁଁ ମୋର ଭୋକ ହେଲାଣି ବୋଲି ଭୁଲିଯିବ ସବୁକିଛି ଭୁଲିଯିବ ଏତେ ଚିନ୍ତାଗ୍ରସ୍ତ ହୋଇଯିବ ସିଏ ତେଣୁ ସେଇଭଳି ଭାବରେ ମୁଁ ଯେଉଁ ତୁମଠାରୁ ଦୂରେଇ ଯାଇଥିଲି ଏଇଟା ମୁଁ ତୁମ ପ୍ରତି କରୁଣା କରିଥିଲି ଏ ଯେଉଁ ତୁମର ଯେଉଁ ମୋ ପ୍ରତି କେତେ ପ୍ରେମ ରହିଛି ସେଇଟା ସମସ୍ତ ତ୍ରିଜଗତରେ ଏଇଟାକୁ ପ୍ରଖ୍ୟାତ କରାଗଲା ତ୍ରିଜଗତରେ ସମସ୍ତ ଲୋକମାନେ ଜାଣିଲେ ଗୋପୀମାନେ କେତେ ଉନ୍ନତ ସ୍ଥିତିର ସେଥିପାଇଁ ମହାପ୍ରଭୁ କହିଲେ ରମ୍ୟା କାଚିତ୍ ଉପାସନା ବ୍ରଜବୋଧ ବର୍ଗେଣ ଯାହା କଳ୍ପିତା ବ୍ରଜବୋଧୀମାନେ ଯେଭଳି ଭାବରେ ଭଗବାନଙ୍କ ଭଜନ କରିଛନ୍ତି ସେଭଳି କେହି ଭଜନ କରିପାରିବେ ନାହିଁ ତେଣୁ ଏଇଠି ତାଙ୍କ ପାଖରେ ସେ ଋଣୀ ରହିବେ ଏ ଶ୍ଳୋକଟି ଆସିବ ଆଉ ଦୁଇଟି ଶ୍ଳୋକ ରହିଛନ୍ତି ଆମେ କଥାକୁ କିନ୍ତୁ ବିଶ୍ରାମ ଦେବା ଆସନ୍ତାକାଲି କହିବା ଭଗବାନ ଏଇଠି କହିବେ, ଅନ୍ତିମରେ କହିବେ, ମୁଁ ତୁମ ପାଖରେ ଋଣୀ ରହିଗଲି। ଭଗବାନଙ୍କ ତିନୋଟି ଋଣ ରହିଗଲା, ସେ ତିନୋଟି ଋଣ ବହୁତ ଦିନ ପରେ ୱିଥ୍ ଇଣ୍ଟରେଷ୍ଟ ଭଗବାନ ଶୁଝିଲେ। ଚୈତନ୍ୟ ମହାପ୍ରଭୁ ରୂପରେ ଆସିକରି ଦିନ ବଞ୍ଛା ଅଭିଳାଷୀ ସଚି ଗର୍ଭେ ପରକାଶୀ ସଙ୍ଗେ ଲୟା ପାରିଷଦ ଗଣ, ଏସବୁ କଥା ଆସିବ। ଆସନ୍ତାକାଲି ଆମେ ଶ୍ରବଣ କରିବା। ଆଉ ଦୁଇଟି ଶ୍ଳୋକ ରହିଲେ, ଏକୋଇଶ ଏବଂ ବାଇଶ, ଭଗବାନ ନିଜ ବିଷୟରେ କହିବେ ଏବଂ ଗୋପୀମାନଙ୍କ ପାଖରେ ଋଣୀ ସ୍ୱୀକାର କରିବେ, ମୁଁ ତୁମ ପାଖରେ ଋଣୀ ରହିଗଲି, ତୁମର ଋଣ ମୁଁ ପରିଶୋଧ କରିପାରିଲି ନାହିଁ। ଦେଖିବା ନେକ୍ସଟ ଟାଇମ୍ କେତେବେଳେ ଋଣକୁ ପରିଶୋଧ କରିବା, ଯଦି ସୁବିଧା ହେବ ଚେଷ୍ଟା କରିବା, ବିଭିନ୍ନ ପ୍ରକାର ଆଉ ଟିକିଏ ଧନ ରୋଜଗାର କରିବା, ଅଧିକା ଧନ ରୋଜଗାର କରି ତୁମର ଋଣକୁ ସୁଝିବି ଏଇଭଳି ଭାବରେ। ହଁ ଭଗବାନ ଏମାନଙ୍କ ଭିତରେ ଯାଉନାହାନ୍ତି ନା, ଭଗବାନ ଅଲଗା ସ୍ୱତନ୍ତ୍ର ଭଗବାନ। ତିନୋଟି ଶ୍ଳୋକରେ ଭଗବାନ ନିଜ ବିଷୟରେ କହିବେ, କୋଡ଼ିଏ ଏକୋଇଶ ବାଇଶ, ଅନ୍ତିମରେ କହିବେ ମୁଁ ତୁମ ପାଖରେ ଋଣୀ ରହିଗଲି। ନହେଲେ ଏମିତି ବି ହେବ, ଋଣୀ ରହିଗଲି କହିଲେ ପ୍ରକୃତରେ ମୁଁ ତୁମ ପାଖରେ ଋଣୀ ରହିଥାନ୍ତି, କିନ୍ତୁ ତୁମେ ଯେହେତୁ ବହୁତ ସାଧୁ ସାଧୁ ପ୍ରକୃତ ବ୍ୟକ୍ତି, ତେଣୁ ମୋର ଆଉ ସେଇଟାକୁ ଋଣଟାକୁ ତୁମେ ଛାଡ଼ କରିଦେଇଛ, ତେଣୁ ମୁଁ ଆଉ ମଧ୍ୟ ଋଣୀ ମଧ୍ୟ ରହିନାହିଁ। ଏ ଆଚାର୍ଯ୍ୟ ଟିକାରେ ଏସବୁ କଥା ଆସିବ, ଆମେ କାଲି ଆଲୋଚନା କରିବା। ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌରଭକୁନ୍ଦ କି ନିତାଇ ଗୌର ପ୍ରେମାନନ୍ଦେ। ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି।